Vasudevaya.
Om
Namo Bhagavate Vasudevaya.
Om Namo Bhagavate Vasudevaya.
Om Namo Bhagavate Vasudevaya.
Om Namo Bhagavate Vasudevaya.
Srimad Bhagavatam.
Srimad Bhagavatam.
Tritiya Skanda.
Tritiya Skanda.
Prathama Adhyaya.
Prathama Adhyaya.
Shloka 35.
Shloka 35.
Api
Sri
Ani
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 Cha
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 Nidatma
Nidatma
Daivam Daivam
Daivam
Ananya Mrutya
Ananya
Mrutya
Ananya Mrutya
Samanam Samanam Pratade Samanam Pratade Ridika Ridika Satyatmada
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 Charvesta Charvesta
Charvesta
Padadaya
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 Swasti
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 Charanti
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 Saumya
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 Api Sridhani Chanijatma Daivam
Api Sridhani Chanijatma Daivam
Api Sridhani Chanijatma Daivam
Sidhane Janijatma Daivam
Ananya Mrutya Samanam Pratade
Ananya Mrutya Samanam Pratade
Ananya Mrutya Samanam Pratade
Ananya Mrutya Samanam Pratade
Vidika Satya Madacharu Desna
Vidika Satya Madacharu Desna
Vidika Satya Madacharu Desna
Vidika Satya Madacharu Desna
Gadadaya Swasti Charanti Saumya
Gadadaya Swasti Charanti Saumya
Gadadaya Swasti Charanti Saumya
Gadadaya Swasti Charanti Saumya
Api Sridhani Cha Nijatma Daivam
Api Sridhani Cha Nijatma Daivam
Ananya Mrutya Samanam Pratade
Ananya Mrutya Samanam Pratade
Vidika Satyatma Charu Desham
Vidika Satyatma Charu Desham
Gadadaya Swasti Charanti Saumya
Gadadaya Swasti Charanti Saumya
Sadhanbad. Api,
Api,
Chandra, Sweet, Diva, Ani, Anyamani, Ja, Devam, Nijatma, Nijara, Devam, Sri Krishna, Ananya, Ananya, Bhutya, Vishwas, Samanubrataha, Anucharagana, Jay, Jumani, Jivita, Jivita, Satyatmaja, Satyavamaka Tharu Jata, Charu Desna, Charu Desna, Vada,
Vada,
Adayaha,
Devo
Anyamani, Swasti, Kusalare, Charanti,
Kala
Vitanti,
Soumya,
He Soumya, Shukranva, He Soumya, यहाँ छड़ा जो मैंने श्रीकृष्ण को समान पर अंतरात्मा रूपे जानी चिरकाल अनुसरण करती से मैंने हृदिक सत्यभामा पुत्र चारुदेशना ઓ ભદ પ્રભુતિ કૃષ્ણાન ચરવણ, એમાને સબુ કુશળરે કાળજપાત કરશન ત એ શ્લોકરે કોણસી ભાવક નહીં બળ શ્લોક પાઠ કરી વાત શ્લોક 36 અપિ સ્વધર્મ્યાં વિજયા કૃત પડ્યું અપિ સ્વધર્મ્યાં વિજયા ચુતાભ્યાં ધર્મેણ ધર્મ પરિપાતિ સેતું સામ્રાજ્યશ્રી એટલે અપૂર્ણ ભાવે પ્રતિષ્ઠિત થયેલા જે મહાભિમાની દુર્યોધન એકદા સેઠાકુ જઈ નિજકુ અપમાનિત બોધ કરી બડો ઈર્ષાન્વિત હોઈ પડ્યા સેઇ રાજા યુધિષ્ઠિર ନିଜ ବାହୁଦୟ ସଦୃଶ କୃଷ୍ଣ ଅର୍ଜୁନଙ୍କ ସାହାଯ୍ୟରେ ପୂର୍ବଭଳି ଧର୍ମ ପ୍ରତିପାଳନ କରି ଅଦ୍ୟାବଧି ଧର୍ମ ମର୍ଯ୍ୟାଦା ରକ୍ଷା କରୁଛନ୍ତି ତ ଏହି ସମୟରେ ଭାବାର୍ଥରେ ଗୋପାଳ ମହାରାଜ କହୁଛନ୍ତି ମହାରାଜ ଯୁଧିଷ୍ଠିର ଧର୍ମର ପ୍ରତୀକ ଥିଲେ ସେ ଯେତେବେଳେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ସହାୟତାରେ ରାଜ୍ୟ ଶାସନ କରୁଥିଲେ ସେତେବେଳେ ତାଙ୍କର ରାଜ୍ୟଶ୍ରୀ ସମ୍ପଦ ସ୍ୱର୍ଗର ରାଜା ଇନ୍ଦ୍ରଦେବଙ୍କର ଶ୍ରୀ ସମ୍ପଦକୁ ଟପି ଯାଇଥିଲା ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ ପ୍ରକୃତରେ ତାଙ୍କର ଦୁଇ ବାହୁ ସଦୃଶ ଥିଲେ ଏବଂ ଏହିପରି ଭାବରେ ସେ ପ୍ରତ୍ୟେକଙ୍କର ଐଶ୍ୱର୍ଯ୍ୟକୁ ଟପି ଯାଇଥିଲେ ଦୁର୍ଯ୍ୟୋଧନ ତାଙ୍କର ଶ୍ରୀ ସମ୍ପଦ ଦେଖି ଏପରି ଈର୍ଷାନ୍ୱିତ ହୋଇପଡ଼ିଥିଲେ ଯେ ସେ ଯୁଧିଷ୍ଠିରଙ୍କୁ ନାନା ବିପଦ ବା ଅସୁବିଧାରେ ପକାଇବା ପାଇଁ ନାନା କଳକୌଶଳ କଲେ ଏବଂ ଏଇଥି ଯୋଗୁଁ ପରିଣାମରେ କୁରୁକ୍ଷେତ୍ର ଯୁଦ୍ଧ ହୋଇଥିଲା କୁରୁକ୍ଷେତ୍ର ଯୁଦ୍ଧ ପରେ ମହାରାଜ ଯୁଧିଷ୍ଠିର ତାଙ୍କର ପ୍ରାପ୍ୟ ରାଜ୍ୟ ଶାସନ କରିବାକୁ ପୁନର୍ବାର ସମର୍ଥ ହୋଇପାରିଥିଲେ ଏବଂ ସେ ପୁନଃ ଧର୍ମନୀତି ସଂସ୍ଥାପନ କରିପାରିଥିଲେ ମହାରାଜ ଯୁଧିଷ୍ଠିରଙ୍କର ଭଳି ଏକ ପୁଣ୍ୟକର୍ମା ଧର୍ମାତ୍ମା ରାଜାଙ୍କର ରାଜ୍ୟ ଶାସନରେ ଏହା ହେଉଛି ଶ୍ରୀ ସମ୍ପଦ ବା ସୌନ୍ଦର୍ଯ୍ୟ ଆମର କୃଷ୍ଣବାଳ ପୂର୍ବତନ ଅଧ୍ୟକ୍ଷ ଶ୍ରୀକା ଉପାୟ ପ୍ରଭୁ ଅନ୍ୟ ଭକ୍ତ ବନ୍ଧ ମାତୃବୃନ୍ଦ ଆମେ ବୁଧବାର 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 ସଂକୀର୍ତ୍ତନ କାର୍ଯ୍ୟକ୍ରମ କରୁଛେ ଆଜି ଏଇ ଆଚାର୍ଯ୍ୟ ବିଭାଗରେ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଏଇ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି ତେଣୁ ଆଜିର ଏଇ ବ୍ୟବସ୍ଥା କରୁଛନ୍ତି ତାଙ୍କୁ ଆମର ଧନ୍ୟବାଦ ଅର୍ପଣ କରୁଛୁ ଏବଂ ଆଜିର ଆଲୋଚ୍ୟ ଭାଗବତ ଶ୍ଲୋକ ହେଉଛନ୍ତି ଦ୍ୱିତୀୟ ସ୍କନ୍ଦ ତଥା ମଧ୍ୟ ଶ୍ଲୋକ 36-35 କୌଣସି ଭାଗବତ ନାହିଁ 36 ଆମକୁ ପାଠ କଥା କହିବାର ଅଛି ଏ 36-40 ଏ 6 ଶ୍ଲୋକରେ 36-41 6 ଶ୍ଲୋକରେ କୌରବମାନଙ୍କ ବିଷୟରେ ଜିଜ୍ଞାସା କରୁଛନ୍ତି ବିଦୁର ଉଦ୍ଧବଙ୍କୁ ଜିଜ୍ଞାସା କରୁଛନ୍ତି ତେଣୁ ଏଇ ଯୁଧିଷ୍ଠିରଙ୍କ କଥା ଯେତେବେଳେ କହୁଛନ୍ତି ସେ ସେତେବେଳେ କହୁଛି କାରଣ 35 ବର୍ଷ ଧରି ସେ ଚାଲିଯାଇଛନ୍ତି ବାହାରକୁ ତୀର୍ଥ ଭ୍ରମଣରେ ଯାଇଛନ୍ତି ତା ପୂର୍ବରୁ ଆଉ ସେ ଆସିନାହାନ୍ତି ଏସବୁ ସମ୍ବାଦ କିଛି ବିଷୟରେ ଜାଣିନାହାନ୍ତି କିଛି ଯଦିଓ ସମ୍ବାଦ ପାଇଛନ୍ତି କିନ୍ତୁ ତଥାପି କନଫର୍ମେସନ୍ ପାଇଁ ସେ ପଚାରୁଛନ୍ତି ଉଦ୍ଧବଙ୍କୁ ଯେ ଏ ଶ୍ଲୋକରେ ପଚାରୁଛନ୍ତି ଅଗ୍ନି ସୁଧର୍ଯ୍ୟାଂ ବିଜୟା ଧର୍ମେଣ ଧର୍ମ ପରିପାତ ସେତୁ ଦୁର୍ଯ୍ୟୋଧନ ଅତ୍ୟପ୍ରତ ତାପ ପ୍ରାପ୍ତ ହେଉଥିଲା ଯୁଧିଷ୍ଠିର ମହାରାଜଙ୍କର ସୌନ୍ଦର୍ଯ୍ୟ ଦେଖି ଯୁଧିଷ୍ଠିର ମହାରାଜଙ୍କର ଶ୍ରୀ ସମ୍ପଦ ଦେଖି ଦୁର୍ଯ୍ୟୋଧନ ତାପିତ ହେଉଥିଲେ ସାମ୍ରାଜ୍ୟ ଲକ୍ଷ୍ମୀ ବିଜୟାନୁବୃତ୍ତିଆ ତାଙ୍କର ଯେଉଁ ଯୁଧିଷ୍ଠିର ମହାରାଜଙ୍କର ଯେଉଁ ସାମ୍ରାଜ୍ୟ ଲକ୍ଷ୍ମୀ ରହିଛି ଏସବୁ ଦେଖି ଦୁର୍ଯ୍ୟୋଧନ ତାପିତ ହେଉଥିଲେ କଷ୍ଟ ପାଉଥିଲେ ତେଣୁ ବିଦୁର ଭଲ ଭାବରେ ଜାଣିଛନ୍ତି ଦୁର୍ଯ୍ୟୋଧନ କଥା ଦୁର୍ଯ୍ୟୋଧନ କିଭଳି ଈର୍ଷାପରାୟଣ ବ୍ୟକ୍ତି ଥିଲା କାରଣ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପାଣ୍ଡବମାନେ 13 ବର୍ଷ ବନବାସ କାଟି ବାର ବର୍ଷ ବନ ବାସ ଏବଂ ଗୋଟେ ବର୍ଷ ଅଜ୍ଞାତବାସ କାଟି ଫେରିଛନ୍ତି ଏବଂ ତାଙ୍କର ନାର୍ଯ୍ୟ ଦାବି ହେଉଛି ସମଗ୍ର ପୃଥିବୀ, ସମଗ୍ର ପୃଥିବୀର ସେ ସମ୍ରାଟ। ସେଥିପାଇଁ ସେ ରାଜସ୍ୱ ଯଜ୍ଞ କରିଥିଲେ। ସେଇ ସଭା କଥା ଯେଉଁ କୁହାଯାଉଛି ରାଜସ୍ୱ ଯଜ୍ଞ କଥା ସେ ମନେ ପକାଉଛନ୍ତି ବିଦୁର। ରାଜସ୍ୱ ଯଜ୍ଞ ଯେଉଁ କରିଥିଲେ ସମଗ୍ର ପୃଥିବୀର ରାଜାମାନଙ୍କୁ ସେ ନିଜ ଅଧୀନରେ ରଖିଥିଲେ। ଅନ୍ତିମରେ କେବଳ ଜଣେ ରାଜା ଥିଲେ ଯିଏକି ହେଉଛନ୍ତି ଜରାସନ୍ଧ, ଯିଏକି 17 ବାର କୃଷ୍ଣଙ୍କ ଠାରୁ ପରାଜିତ ହୋଇ 18 ବାରରେ ଭଗବାନ କୃଷ୍ଣ ନିଜେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିଲେ। ସେ ଜରାସନ୍ଧ ବର୍ତ୍ତମାନ ମଧ୍ୟ ସେ ପର୍ଯ୍ୟନ୍ତ ମଧ୍ୟ ଜୀବିତ ଥିଲେ। ତେଣୁକରି ଧର୍ମରାଜ ଯୁଧିଷ୍ଠିର ସମଗ୍ର ପୃଥିବୀର ସମ୍ରାଟ ହୋଇପାରୁନଥିଲେ। ତେଣୁ ଭଗବାନ କୃଷ୍ଣ, ଭୀମ ଏବଂ ଅର୍ଜୁନ ତିନି ଜଣ ଯାଇ ଜରାସନ୍ଧ ସହିତ ଯାଇଛନ୍ତି, ଛୋଟ ଦେଶରେ ଯାଇଛନ୍ତି ଏବଂ ଜରାସନ୍ଧକୁ ଯୁଦ୍ଧ ଦୀକ୍ଷା କରିଛନ୍ତି ଏବଂ ଜରାସନ୍ଧଙ୍କ ସହିତ ଭୀମଙ୍କ ସହିତ ଯୁଦ୍ଧ କରି 22-23 କାଳ ନା କେତେ ଏହିଭଳି ଭାବରେ ଯୁଦ୍ଧ କରି ଅନ୍ତିମରେ ସେ ଭୀମଙ୍କ ଦ୍ୱାରା ହାତ ନେଇଛନ୍ତି। ତେଣୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ ରାଜା ଯୁଧିଷ୍ଠିର ମହାରାଜ। ତେଣୁ ସେ ଯେଉଁ ରାଜସ୍ୱ ଯଜ୍ଞ କରିଥିଲେ, ସେ ରାଜସ୍ୱ ଯଜ୍ଞରେ ଯୁଧିଷ୍ଠିର ମହାରାଜ, ଆପଣମାନେ ଜାଣିଥିବେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପାଣ୍ଡବମାନେ ଦୁର୍ଯ୍ୟୋଧନ ଏବଂ ଅନ୍ୟ କୌରବମାନେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ଅନେକ ବ୍ୟବସ୍ଥା କରିଥିଲେ, ଭୀମଙ୍କୁ ବିଷରକୁ ଦେଇଥିଲେ ଏବଂ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ଲାକ୍ଷାଗୃହ ନିର୍ମାଣ କରିଥିଲେ। ସେ ଲାକ୍ଷାଗୃହରେ ଯେତେବେଳେ ସେ ଲାକ୍ଷାଗୃହଟି ଜଳିଯାଇଛି, ସେହି ସମୟରେ ପାଣ୍ଡବମାନେ ତାଙ୍କର ମାତା କୁନ୍ତି ଏମାନେ ଯଦିଓ ରକ୍ଷା ପାଇଯାଇଛନ୍ତି, କିନ୍ତୁ କୌରବମାନେ ବହୁତ ଆନନ୍ଦିତ ହୋଇଛନ୍ତି ଯେ ପାଣ୍ଡବମାନେ ମୃତ୍ୟୁବରଣ କଲେ। କାରଣ ସେଇ ମୃତ ଏଇ ଯେଉଁ ଭଗ୍ନ ଯେଉଁ ଗୃହଟି ନିର୍ମାଣ କରିଥିଲେ, ସେ ଗୃହରୁ 5ଟି ଶବ ଏବଂ ଗୋଟେ ପୁରୁଷଙ୍କର 5ଟି ଶବ ଏବଂ ଗୋଟେ ସ୍ତ୍ରୀଙ୍କର ଗୋଟେ ଶବ, ଏଇଭଳି ଭାବରେ 6ଟି ଶବ ସେ ପ୍ରାପ୍ତ ହୋଇଥିଲେ। ତେଣୁକରି କୌରବମାନେ ବହୁତ ଆନନ୍ଦିତ ଥିଲେ ଯେ ପାଣ୍ଡବମାନେ ଏଇଠି ତ ମୃତ୍ୟୁବରଣ କଲେ, ତେଣୁ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବେ ଦୁର୍ଯ୍ୟୋଧନ, ଏଇଭଳି ଭାବରେ ସେମାନେ ବହୁତ ଆନନ୍ଦିତ ଥିଲେ। କିନ୍ତୁ ତା ଫଳରେ ଯେତେବେଳେ ପାଣ୍ଡବମାନେ ଅଜ୍ଞାତ ରହି ପୁଣି ଯେଉଁ ଦ୍ରୌପଦୀଙ୍କୁ ସେ ଯେଉଁ ଥିଲା ଦ୍ରୌପଦୀଙ୍କର ଯେଉଁ ରହିଥିଲା ପରୀକ୍ଷାରେ ଅର୍ଜୁନ ସେ ସରସିଦ୍ଧ କରିଥିଲେ, ଯେଉଁଥିରେ କି ସେ ଦ୍ରୌପଦୀଙ୍କୁ ଜିତିପାରିଥିଲେ ଏବଂ ପାଣ୍ଡବମାନେ ସମସ୍ତେ ଦ୍ରୌପଦୀଙ୍କୁ ବିବାହ କଲା ପରେ ତାପରେ ଅନ୍ତିମରେ ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ତାଙ୍କର ଯେଉଁ ଦେଶ ରାଜ୍ୟର ଉତ୍ତର ଭାଗ ଯାହା ଥିଲା ଖାଣ୍ଡବପ୍ରସ୍ଥ, ସେ ଖାଣ୍ଡବପ୍ରସ୍ଥକୁ ପ୍ରଦାନ କରିଥିଲେ। ସେ ଖାଣ୍ଡବପ୍ରସ୍ଥ ହେଉଛି ମରୁଭୂମି ଭଳି ଆମର ରାଜସ୍ଥାନ, ସେଭଳି କୌଣସି ବିଶେଷ ସେଠି ନଥିଲା କିଛି, ମାନେ ଆମର ଶସ୍ୟ ଇତ୍ୟାଦି କିଛି ଉତ୍ପାଦନ ହେଉନଥିଲା, ଏଭଳି ଭାବରେ ମରୁଭୂମି ପ୍ରଦେଶ ଥିଲା। କିନ୍ତୁ ଯେତେବେଳେ ପାଣ୍ଡବମାନେ ସେଠୁ ଗଲେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ବୁଦ୍ଧି ଧ୍ରୁବା ନୀତି ମତେ ମନ, ଯେଉଁଠି ଭଗବାନ ଅଛନ୍ତି, ଭଗବାନଙ୍କର ଭକ୍ତ ଅଛନ୍ତି, ସେଠି ସମସ୍ତ ସୌନ୍ଦର୍ଯ୍ୟ, ସେଠି ସମସ୍ତ ଐଶ୍ୱର୍ଯ୍ୟ, ସେଠି ସମସ୍ତ ବିଜୟ, ସବୁକିଛି, ସମସ୍ତ ନୀତି, ସବୁକିଛି ସବୁବେଳେ ଯିବ, ନିଶ୍ଚିତ ଭାବରେ ରହିବ। ତେଣୁ ଖାଣ୍ଡବପ୍ରସ୍ଥକୁ ମଧ୍ୟ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ପରିଣତ କରିପାରିଥିଲେ। ଇନ୍ଦ୍ରପ୍ରସ୍ଥ କାହିଁ କରାଯାଉଛି ନା, ଇନ୍ଦ୍ରଙ୍କର ଯେଉଁଭଳି ଭାବରେ ସାମ୍ରାଜ୍ୟ ରହିଛି ଅଳକାପୁରୀ, ବହୁତ ପ୍ରକାର ଉପଭୋଗ ସେଠି ରହିଛି, ବହୁତ ପ୍ରକାର ବିଳାସ ବିଳାସନ ସବୁ ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ଭଗବତ ଗୀତାରେ ଭଗବାନ କୃଷ୍ଣ ନବମଧ୍ୟାୟରେ ଯେ ତ୍ରୈବିଦ୍ୟା ମାଂ ସୋମପା ପୂତ ପାପା ଜଗ୍ନି ବିଶ୍ୱାସ ସୁଗତି ପ୍ରାର୍ଥନ୍ତି ହେ ପୁଣ୍ୟ ଆସାଧ୍ୟ ସୁରେନ୍ଦ୍ର ଲୋକମ ଅସ୍ମତି ଦିବ୍ୟାନ ଦିବ୍ୟଦୀପ ଭୋଗା ଚେତମ ଭୁକ୍ତା ସ୍ୱର୍ଗଲୋକମ ବିଶାଳମ ଦିବ୍ୟ ଦେବ ଭୋଗା, ଯେଉଁ ରହିଛି ଦେବ ଭୋଗ ସବୁ ରହିଛି, ସେ ବିଶାଳ ଭୋଗ ସବୁ ରହିଛି, ବହୁତ ଅନେକ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି। ତେଣୁକରି ଯୁଧିଷ୍ଠିର ମହାରାଜ ଯୋଉ ରହିଥିଲେ ଖଣ୍ଡପ୍ରସ୍ଥକୁ, ଯେହେତୁ ସେ ଇନ୍ଦ୍ରପ୍ରସ୍ଥରେ ପରିଣତ କରିପାରିଥିଲେ, ସେଥିପାଇଁ ଇନ୍ଦ୍ରପ୍ରସ୍ଥ ବି କୁହାଗଲା, ତାଙ୍କର ଖଣ୍ଡପ୍ରସ୍ଥକୁ ଇନ୍ଦ୍ରପ୍ରସ୍ଥ କୁହାଗଲା। ତେଣୁ ତାର ଯୋଉ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, ଐଶ୍ୱର୍ଯ୍ୟ ଦେଖି ଦୁର୍ଯ୍ୟୋଧନ, ଯଦିଓ ସେ ମଧ୍ୟ ହସ୍ତିନାପୁରର ରାଜା ଭଳି କାର୍ଯ୍ୟ କରୁଥିଲେ, ରାଜା ଭଳି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ, କିନ୍ତୁ ତଥାପି ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ଐଶ୍ୱର୍ଯ୍ୟ ଦେଖିଲେ, ସେତେବେଳେ ଏଠି ବର୍ଣ୍ଣନା କରାଯାଉଛି ଦୁର୍ଯ୍ୟୋଧନ ଅତ୍ୟପ୍ୟତ ତପ୍ୟତ। ଯୁଧିଷ୍ଠିର ମହାରାଜଙ୍କର ସୌଭାଗ୍ୟ ଦେଖି, ଯୁଧିଷ୍ଠିର ମହାରାଜଙ୍କର ଐଶ୍ୱର୍ଯ୍ୟ ଦେଖି ସେ ତାପିତ ହେଲେ, କଷ୍ଟପ୍ରାପ୍ତ ହେଲେ। ଆମର ଏହି ପ୍ରସଙ୍ଗରେ ଭାଗବତ ବର୍ଣ୍ଣନା କରାଯାଇଛି ଯେ ନାରଦ ମୁନି ଯେତେବେଳେ ଧ୍ରୁବ ମହାରାଜଙ୍କ ସହିତ ଦେଖା କରୁଛନ୍ତି, 5 ବର୍ଷର ବାଳକ ଧ୍ରୁବ, ସେ ଯେତେବେଳେ ବିମାତାଙ୍କଠାରୁ ଅପମାନିତ ହେଲେ, ତାଙ୍କ ପିତାଙ୍କ କୋଳରେ ବସିବା ପାଇଁ ତାଙ୍କ ବିମାତା କହିଲେ, ତମେ ଭଗବାନଙ୍କ ଆରାଧନା କର, ଆରାଧ୍ୟ ଭଗବାନଙ୍କ ଆରାଧନା କଲେ ତାଙ୍କର କୃପା ହେଲେ ତମେ ମୋର ଗର୍ଭରେ ଆସିଲେ ତମେ ପିତାଙ୍କର ରାଜ ସିଂହାସନରେ ବସିପାରିବ, ପିତାଙ୍କ କୋଳରେ ବସିପାରିବ। ତପସ୍ୟା ଆରାଧ୍ୟ ପୁରୁଷ ତସୈବାନ ଗ୍ରହଣମି ଗର୍ଭେକମ୍ ସାଧ୍ୟାତ୍ମାନମ୍ ଯଦିଚ୍ଛା ସେ ନିପାସନ। ଏଇଭଳି ଭାବରେ ଯେତେ କହିଲେ, ସେତେବେଳେ ତାଙ୍କର ମାତା ମଧ୍ୟ କହିଲେ ଯେ ତୁମର ବିମାତା ଯଦିଓ ତୁମକୁ ତିରସ୍କାର କରିଛନ୍ତି, ଅପମାନ କରିଛନ୍ତି, କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନି। ଭଗବାନଙ୍କୁ ଆରାଧନା କଲେ, ଭଗବାନଙ୍କ କୃପା ହେଲେ ତୁମେ ସମୃଦ୍ଧି ଲାଭ କରିପାରିବ। ତେଣୁ ଯୁବ ଯଦିଓ 5 ବର୍ଷର ବାଳକ, ତଥାପି ସେ ମାଆଙ୍କୁ ପଚାରୁଛନ୍ତି, ତାହେଲେ ଭଗବାନଙ୍କୁ କେମିତି ଆମେ ଆରାଧନା କରିବା, କେଉଁଠି ଆମେ ପ୍ରାପ୍ତ ହେବା। ମା ତାଙ୍କର ଶୁଣିଛି, ସେ କହୁଛନ୍ତି ଯଦିଓ ମୁଁ ଭଲ ଭାବରେ ଜାଣିନି, କିନ୍ତୁ ମୁଁ ଏତିକି ଶୁଣିଛି ମୁନି ଋଷିମାନେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଜଙ୍ଗଲକୁ ଯାଆନ୍ତି। ତେଣୁ 5 ବର୍ଷର ବାଳକ ସେ ମଧ୍ୟ ଜଙ୍ଗଲକୁ ଯାଉଛନ୍ତି ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ। ତେଣୁ ସେହି ସମୟରେ ଜଣେ ଯେତେବେଳେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚାହିଁବେ, ଭଗବାନ ମଧ୍ୟ ସେଇଭଳି ଭାବେ ବ୍ୟବସ୍ଥା କରିବେ, ଯାହାଦ୍ୱାରା କି ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ଜଣେ ଉପଯୁକ୍ତ ଗୁରୁଙ୍କର ସେ ସନ୍ଧାନ ଦେବେ। ସେଇଥିପାଇଁ କୁହାଯାଇଛି ଗୁରୁ କୃଷ୍ଣ ପ୍ରସାଦ, ଗୁରୁଙ୍କର କୃପାରୁ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା ଏବଂ କୃଷ୍ଣଙ୍କର କୃପାରୁ ଆମେ ଗୁରୁଙ୍କୁ ପ୍ରାପ୍ତ ହେବା। ତ ନାରଦ ମୁନି ଯେତେବେଳେ ଆସି ଦେଖୁଛନ୍ତି ଧ୍ରୁବଙ୍କର ଯେଉଁ ରହିଛି ଧ୍ରୁବ ସ୍ଥିର, ସେ ତାଙ୍କର ଯେଉଁ ଚିନ୍ତା କରିଛନ୍ତି, ଯେଉଁ ସଂକଳ୍ପ କରିଛନ୍ତି, ମୁଁ ଭଗବାନଙ୍କୁ ପ୍ରାପ୍ତ ହେଲି, ଭଗବାନଙ୍କୁ ପ୍ରାପ୍ତ ହେଲେ ମୋର ଯେଉଁ ଅଭିଳାଷ ଅଛି ସେ ପୂରଣ ହେବ। ତେଣୁ ନାରଦ ମୁନି ଯେତେ ତାଙ୍କୁ ପ୍ରବର୍ତ୍ତାଇଲେ ଯେ ତୁମେ ଛୋଟ ପିଲା, ତୁମେ ବର୍ତ୍ତମାନ ଏ ଭଗବାନଙ୍କୁ ପ୍ରାପ୍ତ ହେବା ବହୁତ ଦୁଃସାଧ୍ୟ, ବହୁତ କଷ୍ଟଦାୟକ ଏବଂ ବହୁତ ସମୟ ଲାଗିବ, ମୁନି ଋଷିମାନେ ଜୀବନ ଜନ୍ମ ତାଙ୍କର ଚାଲିଯାଉଛି, ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି। କିନ୍ତୁ ଯୁବଙ୍କର ଯେଉଁ ନିଶ୍ଚିନ୍ତତା ଦେଖି ଯେତେବେଳେ ନାରଦ ମୁନି ପ୍ରଥମେ ତାଙ୍କୁ କହୁଛନ୍ତି ଯେ 3ଟି ଜିନିଷ ରହିଛି, ସେଟା ହେଉଛି ଯେଉଁମାନେ ଆମର ଉର୍ଦ୍ଧ୍ୱରେ ରହିଛନ୍ତି, ଗୁଣା ପିଇବା ମୁଦମ ରହିଛି, ଯେଉଁମାନେ ଆମଠାରୁ ଅଧିକ ଗୁଣର ଉତ୍ତମ, ଯଦିଓ ଛୋଟ ସାନ ଭାଇ କିନ୍ତୁ ସେ ରାଜାଙ୍କର କୋଳରେ ବସିଛନ୍ତି, ତାଙ୍କର ଗୁଣ କିଛି ଅଧିକା ଅଛି ଯେଉଁଥିପାଇଁ ସେ ତାଙ୍କ କୋଳରେ ବସିଛନ୍ତି। ତେଣୁ ଗୁଣା ଦୀପାଙ୍କ ମୁଦମ ରହିଛି, ଯେଉଁମାନେ ଅଧିକ ଗୁଣର ଅଛନ୍ତି ତାଙ୍କୁ ଦେଖିଲେ ସାଧାରଣତଃ ଲୋକମାନେ କ'ଣ କରନ୍ତି ନା ଏମି ଡିରାଇଜନ୍ ଆଣ୍ଡ ପ୍ରାଇଡ଼, 3ଟି ଜିନିଷ ରହୁଛି। ଯେଉଁମାନେ ଆମର ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମର ଇର୍ଷା ଆସୁଛି, କିନ୍ତୁ ନାରଦିନୀ କହୁଛନ୍ତି ଯଦି ଆମେ ତାଙ୍କୁ ଦେଖିଲେ ମୁଦମ ଦିଶେ, ଯଦି ଆନନ୍ଦିତ ହେବା, ଗୁଣା ଭିକାନ ମୁଦମ ଦିଶେ ଅନୁକ୍ରୋଶନ ଗୁଣ ଧମାତ, ଯେଉଁମାନେ ଆମ ନୀଚ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ସାଧାରଣ ଲୋକଙ୍କର ପ୍ରତିକ୍ରିୟା କ'ଣ ହୁଏ ନା ଡିରାଇଜନ୍ ପ୍ରଭୁପଦ୍ମାରାଜ ପ୍ରାଇଡ଼, ଦୁଇଟି ଠିକ୍ କଲେ ଦୁଇଟି କଲେ ସବୁ ମାଟିଜାର ଟ୍ରିବୁଲେସନ୍ ପ୍ରଭୁପଦ୍ମାରାଜ କହିଛନ୍ତି। ଏଠି ତପ୍ୟତ କଥା ରହିଛି, ତ ସେଥିପାଇଁ ମୁଁ କହିଲି ପ୍ରଶ୍ନଟି। ତେଣୁ ଯେଉଁମାନେ ଆମର ନୀଚ ସ୍ତରରେ ଅଛନ୍ତି, ନିମ୍ନ ସ୍ତରରେ ଅଛନ୍ତି, ଅନୁକ୍ରୋଶନ ଗୁଣା ଧମାତ, ଯେଉଁମାନେ ଗୁଣରେ ଅଧମ ବା ନୀଚ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ କୃପା କରିବା କଥା, କିନ୍ତୁ ସାଧାରଣତଃ କ'ଣ ହୁଏ ନା ଆମେ ତାଙ୍କୁ ଥଟ୍ଟା ପ୍ରୟାସ କରୁଛେ, ଡିରାଇଜନ୍ ଡିରାଇଭ୍ କରୁଛେ ତାଙ୍କୁ। ଏବଂ ମୈତ୍ରୀ ସମାନ ତନ୍ୟୁଚନ, ଆମର ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କ ସହିତ ଆମେ ବନ୍ଧୁତା ସ୍ଥାପନ କରିବା କଥା, କିନ୍ତୁ ଆମେ କ'ଣ କରୁଛେ ନା ପ୍ରାୟ ଆମର ତାଙ୍କୁ ଗର୍ବ ଆସି ତାଙ୍କୁ ଦେଖିଲେ। ତେଣୁ ନାରଦମୁନି କହୁଛନ୍ତି ଯେ ଗୁଣାଧିକାର ମୃଦମ୍ ନିଶ୍ଚେ ଅନୁପ୍ରସନ୍ ଗୁଣାନୁଭା ମୈତ୍ରୀ ସମାଜ ଅନୁଚ୍ଛେ ନ ତା ପାଇଁ ଅଭିମୁହତେ ସେ ଆଉ ତାପ ପ୍ରାପ୍ତ ହେବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଶାସ୍ତ୍ର ସେଟା କହୁଛନ୍ତି ଆମର ଯେହେତୁ ଏ ଓରଟା ଜିନିଷ ସବୁ କରୁଛି ସର୍ବଥା ବିପରୀତାଶ ବୁଦ୍ଧି ଆଜି ପ୍ରଭୁଙ୍କୁ ସେକଥା କହୁଛନ୍ତି ଯେଉଁମାନେ ତମ ଗୁଣର ପ୍ରାଧାନ୍ୟ ରହିଛି ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଏକଥା କୁହାଯାଇଛି ସର୍ବଥା ବିପରୀତ ବୁଦ୍ଧି ସା ପାର୍ଥ କାମ ଅଛି ସବୁବେଳେ ବିପରୀତ ବୁଦ୍ଧି ଆସିବ। ତେଣୁ ଆମେ ତାଙ୍କୁ ଆନନ୍ଦ ହେବା ପରିବର୍ତ୍ତେ ଆମେ ଈର୍ଷା ଆସୁଛି ଏନ୍ଭି ଆସୁଛି ତାଙ୍କ ପ୍ରତି କୃପା କରିବା ପରେ ଆମେ ତାଙ୍କୁ ଥଟ୍ଟା ପରିହାସ କରୁଛେ ବିରାଇଚିନ୍ କରୁଛେ ଏବଂ ତାଙ୍କ ସହିତ ମୈତ୍ରୀ ସ୍ଥାପନ କରିବା ପରିବର୍ତ୍ତେ ଆମେ ତାଙ୍କୁ ଦେଖିଲେ ଗର୍ବ କରୁଛେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍ ଦିଜ୍ ଆର୍ ଦି କଜେସ୍ ଅଫ୍ ମ୍ୟାଟେରିଆଲ୍ ଟ୍ରିବୁଲେସନ୍ ଇଏ ହେଉଛି ଆମେ ଭୌତିକ ଜଗତରେ ଯେଉଁ ତାପିତ ହେଉଛେ ଭୌତିକ ଜଗତରେ ଯେଉଁ କଷ୍ଟ ପାଉଛେ ତା'ର କାରଣ ହେଉଛି ଏଇ ତିନୋଟି। ତେଣୁ ବିଦ୍ରୋହ ମଧ୍ୟ ସେମିତିଆ କହୁଛନ୍ତି ଯେ ଦୁର୍ଯ୍ୟୋଧନ ଅତ୍ୟତ ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ ତାଙ୍କର ଯେଉଁ ସଭା ଯେଉଁ ସୌନ୍ଦର୍ଯ୍ୟ ରହିଛି ସବୁ ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟ ଦେଖି ଯଦି ଦୁର୍ଯ୍ୟୋଧନ ସମସ୍ତେ ବହୁତ ଆନନ୍ଦିତ ହେଇଥିଲେ। ଆମର ବର୍ଣ୍ଣନା କଲି ଦଶମ ସ୍ଥାନ 65 ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଯେଉଁପରି ଭାବରେ ଐଶ୍ୱର୍ଯ୍ୟ ତାଙ୍କର ଥିଲା ରାଜାଙ୍କର ତାକୁ ଦେଖିକିରି ସମସ୍ତେ ହରିଦାସ ରାଜସ୍ୟ ରାଜସ୍ୟ ମହୋଦୟ ନୈବା କୃପ୍ୟନ୍ ପ୍ରଶଂସତ ପିବନ୍ ମତୋ ମୃତ ଯଥା। ଏଠି ଆମର ଯୁଧିଷ୍ଠିର ମହାରାଜଙ୍କୁ ହରିଦାସ ବୋଲି କୁହାଯାଇଛି। ଭାଗବତମରେ ତିନିଜଣ ହରିଦାସଙ୍କର ନାମ ବର୍ଣ୍ଣନା କରାଯାଇଛି। ଜଣେ ହେଉଛନ୍ତି ଯୁଧିଷ୍ଠିର ମହାରାଜ, ଜଣେ ହେଉଛନ୍ତି ଉଦ୍ଧବ, ଆଉ ଜଣେ ହେଉଛନ୍ତି ଗୋବର୍ଦ୍ଧନ ଗିରି ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ ତାଙ୍କୁ ବୋଲି କୁହାଯାଇଛି। ହନ୍ତାୟନ ଆଦ୍ରି ଅବଳା ହରିଦାସ ବର୍ଜ୍ୟ। ତେଣୁ ଏଠି କୁହାଯାଉଛି ହରିଦାସ ରାଜସ୍ୟ ମହୋଦୟ ସେ ଯେଉଁ ରାଜସ୍ୟ ଯଜ୍ଞ କରିଥିଲେ ସେଥିରେ ଏଭଳି ଭାବରେ ସମସ୍ତଙ୍କୁ ବର୍ଣ୍ଣନା କରାଯାଇଛି। ସମସ୍ତେ ସେଥିରେ ଏମିତି ଭଗବାନ କୃଷ୍ଣ ଯେଉଁମାନେ ଆସୁଥିଲେ ତାଙ୍କର ପାଦ ଧୌତ କରୁଥିଲେ। ଭଗବାନ କୃଷ୍ଣ ସମସ୍ତଙ୍କର ପାଦ ଧୌତ ସେବାରେ ନିଯୁକ୍ତ ଥିଲେ। ଭଗବାନ ସ୍ୱୟଂ ଭଗବାନ କୃଷ୍ଣ ତାଙ୍କର ଭକ୍ତଙ୍କର ପାଦ ଧୌତ କରୁଥିଲେ ଏବଂ ସବୁ ଏତେ ଐଶ୍ୱର୍ଯ୍ୟ ରହିଛି, ଏତେ ସବୁ ସମ୍ପତ୍ତି ରହିଛି ଏବଂ ସମସ୍ତଙ୍କୁ ମଧ୍ୟ ଏତେ ପ୍ରକାର ଦକ୍ଷିଣା ଘୁରିଘୁରି ଦକ୍ଷିଣା ପ୍ରଦାନ କରାଯାଇଛି ଯାହାକୁ ଦେଖିକିରି ବା ଯାହାକୁ ଯାହା ଦେଖି ଅନୁଭବ କରି ସେମାନେ ସମସ୍ତେ ନୈବ ତ୍ରିପରି ପ୍ରଶଂସତା ଯେତେ ପ୍ରଶଂସା କରୁଛନ୍ତି ଯୁଧିଷ୍ଠିର ମହାରାଜଙ୍କର ତଥାପି ସେମାନେ ତୃପ୍ତି ପାଉନାହାନ୍ତି। ଯୁଧିଷ୍ଠିର ମହାରାଜ ଏଭଳି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ଏବଂ ସମସ୍ତଙ୍କୁ ଏଭଳି ଭାବରେ ଚର୍ଚ୍ଚା କରିଛନ୍ତି, ସମସ୍ତଙ୍କୁ ଏଭଳି ଭାବରେ ସ୍ୱାଗତ କରିଛନ୍ତି, ଏଭଳି ଭାବରେ ତାଙ୍କୁ ସବୁ ତାଙ୍କ ଆପ୍ୟାୟତ କରିଛନ୍ତି, ସମସ୍ତେ ଏତେ ତୃପ୍ତି ହୋଇଯାଇଛନ୍ତି ନୈବ ତୃପ୍ତି ପ୍ରଶଂସତ ସେମାନେ ଯେତେ ପ୍ରଶଂସା କଲେ ମଧ୍ୟ ସେମାନେ ତୃପ୍ତି ପାଇପାରୁନାହାନ୍ତି। ଇଭନ୍ ମତ୍ୟ ଅମୃତ ଯଥା ଯେମିତି ଜଣେ ମୃତ୍ୟୁମୁଖରେ ପଡ଼ିଛି ସେ ଯଦି ଅମୃତ ପାଳନ କରିଦେଲା ସେ ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛି, ଯେଉଁଭଳି ଭାବରେ ତୃପ୍ତି ପ୍ରାପ୍ତ ହେଉଛି, ସେଇଭଳି ଭାବରେ ଏଇ ରାଜସ୍ୱ ଯଜ୍ଞରେ ଯେଉଁମାନେ ସବୁ ଆସିଥିଲେ ବିଶେଷ ଭାବରେ 20,000 ରାଜା ଆସି ପହଞ୍ଚିଥିଲେ, ଯେଉଁ ଜରାସନ୍ଧ ସେମାନଙ୍କୁ ବନ୍ଦୀ କରି ନେଇଥିଲା। ତେଣୁ ଭଗବାନ ଯେତେବେଳେ ଜରାସନ୍ଧ ହତ୍ୟା କରିଛନ୍ତି ସେ ସମସ୍ତ ସେ ରାଜାମାନଙ୍କୁ ପଠାଇ ଦେଇଛନ୍ତି, ଇନ୍ଦ୍ରପ୍ରସ୍ଥକୁ ପଠାଇଛନ୍ତି, ସେମାନେ ସବୁ ଆସି ପହଞ୍ଚନ୍ତି, ଅନ୍ୟ ରାଜାମାନେ ସମଗ୍ର ପୃଥିବୀର ରାଜାମାନେ ଆସି ସେଠି ପହଞ୍ଚନ୍ତି। ତେଣୁ ସମସ୍ତେ ଆନନ୍ଦିତ ହେଇ ସମସ୍ତେ ଏତେ ତୃପ୍ତିରେ ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶଂସା କରୁଛନ୍ତି, ଯେତେ ପ୍ରଶଂସା କଲେ ମଧ୍ୟ ସେ ତୃପ୍ତି ପାଇପାରୁନାହାନ୍ତି, ଆହୁରି ଅଧିକ ଅଧିକ ପ୍ରଶଂସା କରିବାକୁ ଚାହୁଁଛନ୍ତି। କିନ୍ତୁ ଗୋଟିଏ ଏକ୍ସେପ୍ସନ୍ ଥିଲା, ସିଏ ହେଉଛନ୍ତି ଦୁର୍ଯ୍ୟୋଧନ। ସେ ଦେଖିକିରି ଯୁଧିଷ୍ଠିର ମହାରାଜଙ୍କର ଯେଉଁ ବିଶେଷ ଭାବରେ ଯେଉଁ ସଭାଟି ନିର୍ମାଣ ହୋଇଛି ମୟଦାନବ ସେଟାକୁ ନିର୍ମାଣ କରିଥିଲେ, ସେଠି ସ୍ଥଳେ ଅଭ୍ୟକୁଣା ବସ୍ତ୍ରାନ୍ତମ ଜଳମତ୍ତା ସ୍ଥଳେ ପଥର। ଯେତେବେଳେ ସେ ସ୍ଥଳ ଭାଗ ରହିଛି ଯେତେବେଳେ ସେଠିକି ଯାଉଛନ୍ତି ସେଠି ବସ୍ତ୍ରାନ୍ତ ବସ୍ତ୍ରକୁ ଟେକିକି ଧରୁଛନ୍ତି ଜଳ କିନ୍ତୁ ପ୍ରକୃତ ସେଟା ସ୍ଥଳ ତେଣୁ ସେଠି ପଡ଼ିଯାଉଛି ସ୍ଥଳେ ଆଗତ ଏବଂ ଜଳେ ଏକ ସ୍ଥଳବରି ଭ୍ରାନ୍ତିଆ ଜଳ ରହିଛି ସ୍ଥଳବରି ରହିଛି ତେଣୁ ସେ ଭ୍ରାନ୍ତି ଆସିକିରି କ'ଣ କରୁଛନ୍ତି ମୟ ମାୟା ବିମୋହିତ ମୟ ଏଭଳି ଭାବରେ ମାୟା କରୁଛନ୍ତି ମୟଦାନବ ଯେ ଦୁର୍ଯ୍ୟୋଧନ ଅବଶ୍ୟ ତାଙ୍କୁ ସୂଚନା ଦିଆଯାଉଛି ଏ ସ୍ଥଳଭାଗ କିନ୍ତୁ ସେ ଦୁଃଖ ନା ସ୍ଥଳଭାଗ ଜଳ ରହିଛି ସ୍ଥଳଭାଗ ଲୁଗା ଟେକି ଦେଖିଲାବେଳକୁ ସେ ସ୍ଥଳ ପୁଣି ଯେତେବେଳେ ଜଳ ରହିଛି ଜଳକୁ ଯେତେବେଳେ ପଶିବା ଦେଖିଲାବେଳକୁ ସ୍ଥଳ ଏମିତି ହେଇକି ତାଙ୍କର ସବୁ ଅନ୍ୟମାନେ ସବୁ ରାଣୀମାନେ ହସିଛନ୍ତି ଏବଂ କୁହାଯାଉଛି ଯେ ଅନ୍ଧର ପୁତ୍ର ଅନ୍ଧ ବୋଲି କୁହାଯାଇଛି ଦ୍ରୌପଦୀ କଥା କହିଛନ୍ତି ବୋଲି କୁହାଯାଇଛି ତେଣୁ ସେଇଠୁ ପ୍ରକୃତରେ ମହାଭାରତ ସୂତ୍ରପାତ ହେଇଛି ବୋଲି କୁହାଯାଉଛି ସେ ଦୁର୍ଯ୍ୟୋଧନ ଏତେ ଅପମାନିତ ହେଲା ସେ ତ ପ୍ରଥମେ ଈର୍ଷାୟିତ ହେଇଥିଲା ଯୁଧିଷ୍ଠ ମହାରାଜଙ୍କର ଏ ସାମ୍ରାଜ୍ୟ ଦେଖି ଏ ଐଶ୍ୱର୍ଯ୍ୟ ଦେଖି ସମଗ୍ର ପୃଥିବୀରେ ସେ ସମ୍ରାଟ ହେଲେ ଏଭଳି ସବୁ ଐଶ୍ୱର୍ଯ୍ୟ ଦେଖି ସେ ତ ପ୍ରଥମେ ତାଙ୍କର ଇଚ୍ଛା ଥିଲା ପୁଣି ଯେତେବେଳେ ଏଭଳି ଭାବରେ ଅପମାନିତ ହେଲେ ତେଣୁ ତାପରେ ସେ ମହାଭାରତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ ଯୁଦ୍ଧ କରିବା ପାଇଁ କେମିତି ହେଲେ କେମିତି ପୁଣି ତାଙ୍କଠୁ ଏଇ ସାମ୍ରାଜ୍ୟ ନେଇଯିବେ ଏଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି ତେଣୁ ଯେତେବେଳେ ଏ ଯେଉଁ ପଶା ଖେଳରେ ସମସ୍ତଙ୍କର ତାଙ୍କର ସମଗ୍ର ରାଜ୍ୟକୁ ହରାଇଲେ ମହାର ହରାଇଲେ ଏମିତି ଦ୍ରୌପଦୀଙ୍କୁ ମଧ୍ୟ ସେ ହରାଇବାକୁ ପଡ଼ିଲା ଏବଂ ଦ୍ରୌପଦୀଙ୍କୁ ଯେମିତି ରାଜସଭାରେ ଉଲଗ୍ନ କରିବା ପାଇଁ ଚେଷ୍ଟା କରାଯାଇଥିଲା ଏସବୁ କଥା ବିଦୁର ସେଠି ଥିଲେ ବିଦୁର ଉପସ୍ଥିତ ଥିଲେ ତେଣୁ ଯେତେବେଳେ ସବୁ ସରିଲା ଏସବୁ ଯେତେବେଳେ ବାର ବର୍ଷ ବନବାସ ଯାଇ ଗୋଟେ ବର୍ଷ ଅଜ୍ଞାତବାସ ଯାଇ ଫେରୁଛନ୍ତି ବିରାଟ ରାଜ୍ୟରେ ଅଛନ୍ତି ଭଗବାନ କୃଷ୍ଣ ଆସିକି ସନ୍ଧି ପ୍ରସ୍ତାବ ନେଇକି ଆସିଛନ୍ତି ଆ ପୂର୍ବରୁ ବର୍ଣ୍ଣନା କରେ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇ ସେ କଥା ଯେ ଜଗାଚ ପାର୍ଥ ପ୍ରହିତ ସଭାୟାନ୍ ଜଗତ ଗୁରୁଜାନି ଜଗାତ କୃଷ୍ଣ ନଦାନି ପୁଂସାମ ଅମୃତାୟନାନି ରାଜୁରୁ ନେଣୁ ସତପୂର୍ଣ୍ଣ ରେଖା ଭଗବାନ ଯଦି ଜଗତ ଗୁରୁ ସମସ୍ତଙ୍କର ମଙ୍ଗଳ କେମିତି ହେବ ବନ୍ଦେ ଯେଉଁ କୁହାଯାଇଛି ବସୁଦେବଙ୍କୁ ସୁତରାଂ ବନ୍ଦେ କୃଷ୍ଣ ଚାଣ ମର୍ଦ୍ଦନ ଏ ଯେଉଁ କୃଷ୍ଣ ବନ୍ଦେ ଜଗତ ଗୁରୁ ଭଗବାନ ହେଉଛନ୍ତି ଜଗତ ଗୁରୁ ସେ ସମସ୍ତଙ୍କର ମଙ୍ଗଳ ପାଇଁ ବ୍ୟବସ୍ଥା କରିଛନ୍ତି ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ କୁଣ୍ଡଲିକାକ୍ଷ ମଙ୍ଗଳଂ ପୁରୁଷୋତ୍ତମ ଯେଉଁମାନେ ତାଙ୍କର ଆଶ୍ରୟ ନେବେ ସେମାନେ ମଙ୍ଗଳ ପ୍ରାପ୍ତ ହେବେ ଭଗବାନ ସମସ୍ତଙ୍କର ମଙ୍ଗଳ ଚାହାନ୍ତି ସର୍ବେ ଭବନ୍ତି ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶନ୍ତୁ ମା କଶ୍ଚିତ କଥା ହୁଏ ସମସ୍ତଙ୍କ ମଙ୍ଗଳ ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଭକ୍ତାରଂ ଜଗିତ ପ୍ରସାମ ସର୍ବଲୋକ ମହେଶ୍ୱରମ ଶ୍ରୁଦଂ ସର୍ବଭୂତାନାମ ଜ୍ଞାତ ମାନ ଶାନ୍ତି ବୁଝୁଛନ୍ତି ତମେ ସମସ୍ତେ ଶାନ୍ତିରେ ରହିବ କିନ୍ତୁ ତାର ଉପାୟ ହେଉଛି ଏଇଟା ମତେ ଯଦି ତମେ ଭାବିବ ମୁଁ ହେଉଛି ଭକ୍ତାରମ୍ ମୁଁ ହେଉଛି ଉପଭୋଗକାରୀ ସମସ୍ତ ଯଜ୍ଞ ସମସ୍ତ ତପସ୍ୟାର ମୁଁ ହେଉଛି ଉପଭୋଗକାରୀ ଏବଂ ସର୍ବଲୋକ ମହେଶ୍ୱରମ୍ ସବୁକିଛିର ମାଲିକ ହେଉଛି ମୁଁ ଏବଂ ମୁଁ ହେଉଛି ସମସ୍ତଙ୍କର ବନ୍ଧୁ ଶ୍ରୁଦଂ ସର୍ବଭୂତାନାମ ତାହେଲେ ଏଇ ତିନୋଟି ଯେଉଁମାନେ ଗ୍ରହଣ କରିବେ ତାହେଲେ ସେମାନେ ଶାନ୍ତି ପ୍ରାପ୍ତ ହେବେ ଆଜି ଭୌତିକ ଜଗତରେ ଯେଉଁ ଅଶାନ୍ତି ରହିଛି ସମସ୍ତେ କହୁଛନ୍ତି ଶାନ୍ତିର ପ୍ରିନ୍ସିପଲ୍ ବାହାର କରୁଛନ୍ତି ଏମିତି କଲେ ଆମେ ଶାନ୍ତି ପାଇବା ଏମିତି କଲେ ସୁଖ ପାଇବା ଏଭଳିଆ କହୁଛନ୍ତି କିନ୍ତୁ ଶାନ୍ତିର ଯେଉଁ ସୂତ୍ର ରହିଛି ସେ ସୂତ୍ରକୁ ଗ୍ରହଣ କରୁନାହାନ୍ତି ତେଣୁକରି ଭଗବତ ଗୀତାରେ ଭଗବାନ କହୁଛନ୍ତି ନାସ୍ତି ବୁଦ୍ଧି ରଯୁକ୍ତସ୍ୟ ନ ଯା ଯୁକ୍ତସ୍ୟ ଭାବନା ନ ଯା ଭାବ ଶାନ୍ତି ଅଶାନ୍ତସ୍ୟ କୃତ ସୁଖ ଯଦି ଆମର ବୁଦ୍ଧି ଭଗବାନ ସଂଯୁକ୍ତ ହେଇନାହିଁ ନାସ୍ତି ବୁଦ୍ଧି ରଯୁକ୍ତସ୍ୟ ନ ଯା ଯୁକ୍ତସ୍ୟ ଭାବନା ଆମର ଭାବନା ମଧ୍ୟ ଭଗବାନଙ୍କ ପ୍ରତି ଯୁକ୍ତ ହେଇନାହିଁ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ହରେ
ଭଗବାନଙ୍କର ନାମ ଆମେ ନବା ନାହିଁ ନଚା ଯୁକ୍ତ ସେ ଭାବନା ନଚା ଭାବ ଶାନ୍ତି ଯେହେତୁ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇନେ ତେଣୁ ଆମେ ଶାନ୍ତି ପ୍ରାପ୍ତ ହେଇପାରିନେ ଆଉ ଶାନ୍ତ ସେ ପୂଜ କାରଣ ଯଦି ଶାନ୍ତି ପ୍ରାପ୍ତ ନ ହେଇପାରିଲା ଆଉ ଦୁଃଖ କଥା କ'ଣ କରିବି କେଉଁଠୁ ଆସିବ ସୁଖ ପ୍ରାପ୍ତ ହେଇପାରିବ ତେଣୁ ଭଗବାନଙ୍କୁ ବାଦ ଦେଇ ଲୋକମାନେ ଭାବୁଛନ୍ତି ସୁଖରେ ରହିବେ ଶାନ୍ତିରେ ରହିବେ ଏହିଭଳି ଭାବରେ ସମସ୍ତେ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ସବୁ କରୁଛନ୍ତି କିନ୍ତୁ ଶାନ୍ତିରେ ଯେଉଁ ମୂଳ ଚିତ୍ର ରହିଛି ସେଇଟାକୁ ସେମାନେ ଗ୍ରହଣ କରୁନଥିବା ହେତୁ ଆଜି ବହୁତ ଭାରତରେ ପୃଥିବୀରେ ବିଭିନ୍ନ ପ୍ରକାର ଅଶାନ୍ତି ବିଭିନ୍ନ ପ୍ରକାର ଦୁଃଖ ବିଭିନ୍ନ ପ୍ରକାର ତାପରେ ସମସ୍ତେ ଜାଗୃତ ହେଉଛନ୍ତି। ତେଣୁ ଭଗବାନ ସେଠୁ ଯାଇ କହୁଛନ୍ତି ଯେ ଯଦାଚ ପାର୍ଥ ପ୍ରହିତ ସଭାୟା ଦୁର୍ଯ୍ୟୋଧନ ମହାରାଜ ଦୁର୍ଯ୍ୟୋଧନ ପାଖକୁ ଖବର ପଠାଉଛନ୍ତି ଭଗବାନ କୃଷ୍ଣଙ୍କ ହାତରେ ଯଦାଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାଣି ଜଗତ କୃଷ୍ଣ ଭଗବାନ କୃଷ୍ଣ ହେଉଛନ୍ତି ଜଗତ ଗୁରୁ ସେ ସମସ୍ତଙ୍କର କଲ୍ୟାଣ କରିପାରିବେ ଏବଂ ନହତାନି ପୁଂସାନ ଅମୃତାୟନାନି ଯେଉଁ ଭଗବାନ ଯେଉଁ କଥା କହୁଛନ୍ତି ହେଉଛି ଅମୃତପୂର୍ଣ୍ଣ କଥା ଆମେ ଯେଉଁ ଭଗବାନ କଥା କହୁଛେ ଏ କଥାମୃତ ବୋଲି କୁହାଯାଉଛି ତବ କଥାମୃତମ ତତ୍ ଜୀବନମ କବିବି ବିଦିତମ କର୍ମସାଗହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆଦୃତମ ଭୂମି ଗୁଣନ୍ତିତେ ଭୂମିକା ଜନା ଭଗବାନଙ୍କର କଥା ହେଉଛି ଅମୃତ ଇଏ ଆମେ ଭଗବାନ କଥା କହିକିରି ଏ ଅମୃତ ପ୍ରାପ୍ତ ହେଉଛେ ଆଉ ଯେଉଁମାନେ ଯେତେବେଳେ ଭଗବାନ ସିଧାସଳଖ କହୁଛନ୍ତି ତାଙ୍କ କଥା କ'ଣ କହିବା ଭଗବତ ଗୀତାରେ ସଞ୍ଜୟ କହୁଛନ୍ତି ଅନ୍ତିମରେ ଧୃତରାଷ୍ଟ୍ର କହୁଛନ୍ତି କି ବ୍ୟାସ ପ୍ରସାଦ ସୁଧବାନ ଏତତ୍ ବୁହ୍ୟ ମହମ୍ ପରମ ଯୋଗମ ଯୋଗେଶ୍ୱରା କୃଷ୍ଣ ସାକ୍ଷାତ ପ୍ରଥାୟିତ ସ୍ୱୟଂ ଭଗବାନ ଯେଉଁ ଭଗବତ ଗୀତାର ଜ୍ଞାନ ଦେଲେ ସେ ସଞ୍ଜୟ ସବୁକିଛି ସାକ୍ଷାତ ଶ୍ରବଣ କରୁଥିଲେ ସାକ୍ଷାତ ଭଗବାନ ଯାହା ଅର୍ଜୁନ କରୁଥିଲେ ସେ ମଧ୍ୟ ଶ୍ରବଣ କରୁଥିଲେ ସାକ୍ଷାତ ସେଇ କଥାକୁ ସେ ସିଧାସଳଖ ଶୁଣୁଥିଲେ ତେଣୁ ଶୁଣିକିରି ସେ କହୁଛନ୍ତି ବହୁତ ମୋତେ ଆନନ୍ଦ ଲାଗୁଛି ରାଜନ ସଂସ୍କୃତି ସଂସ୍କୃତି ରୂପ ମଧ୍ୟ ଭୂତ ମରେ ସମ୍ବାଦ ଅଦୃତମ କେଶବ ଅର୍ଜୁନ ପୁଣ୍ୟ ଋଷାନ୍ତ ମୁହୁ ତଥା ସଂସ୍କୃତ ସଂସ୍କୃତି ରୂପ ମଧ୍ୟ ଭୂତ ମରେ ଭୀଷ୍ମମେ ମହାରାଜନ ଋଷ୍ୟାନ୍ତ ପୁନଃ ପୁନଃ ଭଗବାନ କଥା ଯେଉଁମାନେ ଶୁଣିଛନ୍ତି ଆମେ ଯେଉଁମାନେ ଭଗବାନଙ୍କ ଭକ୍ତ ଭଗବାନଙ୍କ ଲୀଳା ଭଗବାନଙ୍କ ରୂପ ଗୁଣ ସବୁ ଶୁଣିକିରି ଆନନ୍ଦିତ ପ୍ରାପ୍ତ ହେଉଛେ ଆଉ ସଞ୍ଜୟ ଯିଏକି ସିଧାସଳଖ ଦେଖୁଛନ୍ତି ଭଗବାନଙ୍କ ରୂପ ସିଧାସଳଖ ଶୁଣୁଛନ୍ତି ଭଗବାନ କଥା ସିଏ ତାଙ୍କର ଅନୁଭବ ବର୍ଣ୍ଣନା କରୁଛନ୍ତି ବହୁତ ଆନନ୍ଦିତ ହେଉଛନ୍ତି ତେଣୁ ଭଗବାନଙ୍କର ଏଇ ଯେଉଁ କଥା କହିଲେ ଅମୃତପୂର୍ଣ୍ଣ କଥା ସେ ସଭାରେ ଭୀମ ଭୀଷ୍ମ ବିଦୁର ଅନ୍ୟମାନେ ଯେଉଁମାନେ ଥିଲେ କୃପାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ଇତ୍ୟାଦି ସେମାନେ ବହୁତ ଆନନ୍ଦିତ ହେଉଛନ୍ତି ଅମୃତପୂର୍ଣ୍ଣ କଥା ଶୁଣିକି କିନ୍ତୁ ଦୁର୍ଯ୍ୟୋଧନ ସେସବୁ ଶୁଣିକି ନଦାନି ପୁଂସାମ ଅମୃଦାନ ଜ୍ଞାନୀ ରାଜରୁ ମେନେ କେତେ ପୁଣ୍ୟ ଲେସା ଭଗବାନ କଥା ବି ସେ ଗ୍ରହଣ କଲା ନାହିଁ ସର୍ବଥା ବିପରୀତ ବୁଦ୍ଧି ସବୁବେଳେ ବିପରୀତ ବୁଦ୍ଧି ଆସିବ ପାର୍ଥ ବୁଦ୍ଧି ପାର୍ଥତା ତାମସ ଇଏ ହେଉଛି ତାମସ ତମ ମୂଳର ଲୋକମାନଙ୍କର ସ୍ୱଭାବ ତେଣୁ ସେ କହିଲା ମୁଁ ଆଙ୍କୁ ବନ୍ଦୀ କରିଦେବି ଭଗବାନଙ୍କୁ ବନ୍ଦୀ କରିବା ପାଇଁ ଚିନ୍ତା କରିବି ତେଣୁ ଭଗବାନ ସେଠି ତାଙ୍କ ବିଶ୍ୱରୂପ ଦେଖେଇଛନ୍ତି ତେଣୁ ଏଇ ଯେଉଁ ଘଟଣାଟି ହେଇଗଲା ଭଗବାନ କହୁଛନ୍ତି ଶାନ୍ତିଦୂତ ହିସାବରେ କହୁଛନ୍ତି ଯେ ଯେଉଁ ପାଣ୍ଡବ ମାନଙ୍କର ପ୍ରକୃତ ଦାବି ନାର୍ଯ୍ୟ ଦାବି ହେଉଛି ସମଗ୍ର ପୃଥିବୀ କିନ୍ତୁ ଅନ୍ତତଃ ପକ୍ଷେ ସମଗ୍ର ପୃଥିବୀ ଯଦି ତମେ ନ ଦେଇପାରିବ ଅନ୍ତତଃ ପକ୍ଷେ ତାଙ୍କର ଯେଉଁ ଇନ୍ଦ୍ରପତି ଥିଲା ସେ ଇନ୍ଦ୍ରପତି ତାକୁ ଫେରେଇ ଦିଏ କିନ୍ତୁ ସେଇଟା ମଧ୍ୟ ଦେବା ପାଇଁ ଦୁର୍ଯ୍ୟୋଧନ ରାଜି ହେଲେ ନାହିଁ ଭଗବାନ କହିଲେ ଆଚ୍ଛା ଠିକ୍ ଅଛି ଅନ୍ତତଃ ପାଞ୍ଚ ମିନିଟ୍ ଗ୍ରାମ ଥିବା ଭଗବତ ଗୀତା ଦ୍ୱାର ସଦାୟ ଭଗବାନ ଭଗବାନ ପ୍ରାପ୍ତ ହେବାର ବିଭିନ୍ନ ପ୍ରକାର ଉପାୟ କହୁଛନ୍ତି ମହି ଏବ ମହାଭାସତ୍ଵ ମହି ବୁଦ୍ଧି ନିବେଶ ନିବେଶି ଶେଷୀ ମହି ଏବ ଅତ ଉର୍ଦ୍ଧମ ନ ସମସ୍ୟା ମନକୁ ଆମେ ଯଦି ଭଗବାନ ପାଖରେ ଲଗେଇ ପାରିବା ବୁଦ୍ଧିକୁ ଯଦି ଭଗବାନ ପାଖରେ ଲଗେଇ ପାରିବା ତାହେଲେ ଆମେ ଅନ୍ତିମ ସ୍ତର ପ୍ରାପ୍ତ ହେବା ଅନ୍ତିମ ସିଦ୍ଧି ପ୍ରାପ୍ତ ହେବା ଏଥିରେ ଆଉ କୌଣସି ସଂଶୟ ନାହିଁ କିନ୍ତୁ ଏଇଟା ବି କରିପାରିବେନି ସମସ୍ତେ ଅଥ ଚିନ୍ତନ ସମାଧାନ ବିଭିନ୍ନ ପ୍ରକାର ବିକଳ୍ପ ଦେଇଛନ୍ତି ତିନି ଚାରି ପ୍ରକାର ବିକଳ୍ପ ଭଗବାନ ଦେଇଛନ୍ତି ତେଣୁ ସେହିଭଳି ଭାବରେ ସେଠି ମଧ୍ୟ ଭଗବାନ କହିଲେ ଅନ୍ତତଃ ପକ୍ଷେ ତମେ ଯଦି ଅଧା ରାଜ୍ୟ ନ ଦେଇପାରିବ ପାଞ୍ଚ କୋଟି କାମ ସେଥିରେ ସନ୍ତୁଷ୍ଟ ହେବେ ନା ନା ବିନା ମଧ୍ୟ ଆମେ ସୂଚକ ନଦୀ ମଧ୍ୟ ଦେଉ ତେଣୁ ଭଗବାନ ଚାଲି ଆସିଲେ ଭଗବାନ ଚାଲି ଆସିଲେ ଯେତେବେଳେ ଚାଲି ଆସିଲେ ସେତେବେଳେ ଧୃତରାଷ୍ଟ୍ର ମହାରାଜ ସେ ବିଗ୍ରୁଙ୍କୁ ଡାକିଲେ ବିଗ୍ରୁଙ୍କୁ ଡାକିଲେ ପଚାରିଲେ ଏଇଭଳି ଭାବରେ ବର୍ତ୍ତମାନ ହେଇଗଲା ଅବସ୍ଥା ତାହେଲେ କ'ଣ କରାଯିବ ତେଣୁ ବିଗ୍ର କହୁଛନ୍ତି ଯେ ବାଧା ଦେବ ଭଗବାନ ପୁଣ୍ଡ ସେ ପ୍ରଥମେ କହୁଛନ୍ତି କିନ୍ତୁ ସେଇ ପ୍ରଥମ ଯାହା ବର୍ଣ୍ଣନା କଲେ ଯେ ସେ କହୁଛନ୍ତି ଯେ ଅଦାର ଶକ୍ତି ପ୍ରତିଯୋଗୀ ଦାଳେ ବୁଦ୍ଧିଷ୍ଠ ମହାତ୍ମା ଗୋଟେ ନାମ ହେଉଛି ଅଦାର ଶକ୍ତି ଇଏ ହେଉଛି ସାଧୁର ଲକ୍ଷଣ ଯେଉଁମାନେ ସାଧୁ ତାଙ୍କର ଲକ୍ଷଣ ବିଷୟରେ ଭାଗବତ କେତେ ସମୟରେ ବର୍ଣ୍ଣନା କରାଯାଇଛି ଯେ ତିତିକ୍ଷବ କାରଣିକ ଶ୍ରୀଦାମ ସର୍ବଦେହୀନା ଅଦାର ଶତ୍ର ଶାନ୍ତା ସାଧବ ସାଧୁ ସେ ସାଧୁ ତାଙ୍କର ଶତ୍ରୁ ଜନ୍ମ ହେଇନାହିଁ, ଅଧାର ଶତ୍ରୁ ସେଥିପାଇଁ କୁହାଯାଉଛି ଅଧାର ଶତ୍ରୁ। ଯଦିଓ କୌରବ ମାନେ ତାଙ୍କର ମୂଳରୁ ଶତ୍ରୁ ହିସାବରେ ରହିଛନ୍ତି, ତାଙ୍କୁ ମାରିବା ପାଇଁ ବ୍ୟବସ୍ଥା କରୁଛନ୍ତି, କିନ୍ତୁ ତଥାପି ଯୁଧିଷ୍ଠିର ମହାରାଜ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ। ତେଣୁ ଯୁଧିଷ୍ଠିର ମହାରାଜଙ୍କୁ କୁହାଯାଉଛି ଅଧାର ଶତ୍ରୁ। ବିଦ୍ର କହୁଛନ୍ତି ଅଧାର ଶତ୍ରୁ ପ୍ରତିଯୋଗ ଦାୟ, ତାଙ୍କର ଯେଉଁ ନ୍ୟାଯ୍ୟ ଦାବି ଅଛି ଭଗବାନ ଯାହା କହିଛନ୍ତି ସେଇ ଅନୁସାରେ ଯଦି ତୁମେ କାର୍ଯ୍ୟ କରିବ ତାହେଲେ ପ୍ରକୃତରେ ତମେ ଆନନ୍ଦ ରହିପାରିବ, ତମ ପୁତ୍ରମାନେ ଜୀବିତ ରହିପାରିବେ। ତିତିକ୍ଷତ ଦୁର୍ବିସାନ୍ତ ଭାବ, ତମେ ଯେଉଁଭଳି ଭାବରେ ଅପରାଧ କରିଛ, ପୌରମାନେ ଯେଉଁଭଳି ଭାବରେ ପାଣ୍ଡବମାନଙ୍କୁ ଅପରାଧ କରିଛନ୍ତି, ଏ ଯଦି ଦୁର୍ବିସହ ସହେ କରିବା କଥା ନୁହଁ, କିନ୍ତୁ ତଥାପି ଅଧାର ଶତ୍ରୁ ଯୁଧିଷ୍ଠିର ମହାରାଜ ତାଙ୍କୁ ସହେ କରିବେ। ତିତିକ୍ଷତ ଇଏ ହେଉଛି ଗୋଟେ ସାଧୁର ଗୁଣ, ତିତିକ୍ଷବ କାରଣିକ ସୁଦାନ ସାଧୁ ଦେଇ ନା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ମାତ୍ରା ସାହସ କୌନ୍ତୈୟ ଶୀତୋଷ୍ଣ ସୁଖ ଦୁଃଖଲା ଆଗମ ପାଇ ମିଳିଥାଏ ତାଙ୍କ ତିତିକ୍ଷ ଭାବ, ଇଏ ସାଧୁର ଲକ୍ଷଣ। ଆମେ ଯେଉଁ ଶରୀର ପ୍ରାପ୍ତ ହେଇଛେ, ଇଏ ବର୍ତ୍ତମାନ ଖରାଦିନ ଆସିଲା, ଆମକୁ ଗରମ ପାଣି ଭଲ ଲାଗିବ ନାହିଁ, ଥଣ୍ଡା ପାଣି ଭଲ ଲାଗିବ, ପୁଣି ସେଇ ଥଣ୍ଡା ପାଣି ଶୀତ ଦିନେ ଭଲ ଲାଗିବନି, ଗରମ ପାଣି ଭଲ ଲାଗିବ, ଆମ ଶରୀର ଏମିତି ଭାବେ ତିଆରି ହେଇଛି। ତେଣୁ ଇଏ ହେଉଛି ଆଗମ ପାଇଣ, ଯେ ଆସିବନି ଯିବ, ତେଣୁ ତାଙ୍କୁ ବିଶେଷ ଭାରତ ଭଗବତ ପ୍ରଥମେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ତା କହୁଛନ୍ତି, ଶିକ୍ଷା ଦେଉଛନ୍ତି। ତେଣୁ ଯୁଧିଷ୍ଠିର ମହାରାଜ ଯେ ଜଣେ ସାଧୁ ତାର ଲକ୍ଷଣ ଏଠି ବର୍ଣ୍ଣନା କରାଯାଉଛି। ବିଦ୍ର କହୁଛନ୍ତି ତିତିକ୍ଷତ ଦୁର୍ବିସାନ୍ତ ଭାବ, ଯଦିଓ ତମର ଅପରାଧ ସହ୍ୟ କରିବା କଥା ନୁହଁ, ତଥାପି ସେ ସବୁ ସହ୍ୟ କରୁଛନ୍ତି। ତେଣୁ ଦୁଧରାସନ ଭାବୁଥିବେ ଶହେ କରୁଛନ୍ତି ସହିତେ ଆଉ କାହିଁକି ଆମେ ଦବା, କାହିଁକିନା ସହା ନିଜ ଯତ୍ର ବୃଙ୍ଗୁ ଦରାହି, ସିଏ ସହି ଦେଉଛନ୍ତି, କିନ୍ତୁ ତାଙ୍କର ଯେଉଁ ଅନୁଜମାନେ ଅଛନ୍ତି ବିଶେଷ ଭାବରେ ଭୀମ ଯେଉଁ ରହିଛନ୍ତି ବୃଙ୍ଗୁଧର, ସେ ଅହି ସର୍ପ ରୂପରେ ସେ ଶ୍ୱସନ ଦୃଷା ଯତ୍ ବଳ ଯୁବତୀ, ସେ ଯେଉଁ ବିଶ୍ୱାସ ହେଉଛନ୍ତି ଦୀର୍ଘ ନିଶ୍ୱାସ ହେଉଛନ୍ତି, ତାଙ୍କୁ ସେ ଦୀର୍ଘ ନିଶ୍ୱାସ ଦେଖିକି ତମେ ଭୟ କରିଯାଉଛ। ତେଣୁ ମୁଁ ତାଙ୍କର ଯେଉଁ ରହିଛି ଯେ ତେଣୁ ତାପରେ ଯଦି ଦୂତରାଷ୍ଟ୍ର ମହାରାଜ ଚିନ୍ତା କରିବେ ଯେ ସିଏ ପାଣ୍ଡବ ପାଞ୍ଚ ଜଣ କ'ଣ କରିବେ, ଆମେ ତ ଶହେ ପୁତ୍ର ଅଛନ୍ତି, ମୋର ଭୀଷ୍ମ ଅଛନ୍ତି, କୃପାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ଏମାନେ ସବୁ ଅଛନ୍ତି, ବହୁତ ସୈନ୍ୟବାହିନୀ ଅଛି ଆମର, ସମଗ୍ର ସମ୍ରାଟ ସମଗ୍ର ପୃଥିବୀର ସମ୍ରାଟ ମଧ୍ୟ ରହିଛୁ, ସବୁଠି ରହିଛୁ ସୈନ୍ୟବାହିନୀ ମାନେ ଆମେ ଅଛନ୍ତି, ତାହେଲେ ସେମାନେ ପାଞ୍ଚ ଜଣ ଆମେ କ'ଣ କରିବେ। ବିଦ୍ରୋହ କହୁଛନ୍ତି ପାଠାତ୍ ଦେବଂ ଭଗବାନ, ପାର୍ଥଙ୍କ ପାଖରେ ଖାଲି ପାଠ ପାର୍ଥ ଯିଏ ଅଛନ୍ତି ତା ନୁହଁ, ଭଗବାନ ମୁକୁନ୍ଦ ଅଛନ୍ତି, ଏବଂ ଗୃହିତ ବାଂଶ ଦେବ ଦେବ, ଭଗବାନ ହେଉଛନ୍ତି ସମସ୍ତ ଯେତେ ରାଜା ଅଛନ୍ତି କିଛି ଦେବ, ଯେଉଁ ପୃଥିବୀର ଯେତେ ରାଜା ଅଛନ୍ତି ତାଙ୍କର ସେ ରହୁଛନ୍ତି ରାଜା ଭଗବାନ, କିଛି ଦେବ ଦେବ ସେଇ ଭଗବାନ ମୁକୁନ୍ଦ, ସେ ତାଙ୍କୁ ଗୃହିତ ବାଂଶ ତାଙ୍କୁ ନିଜର କରିଛନ୍ତି, ଆପଣ କରିଛନ୍ତି, ଏବଂ ଆସ୍ତେ ସ୍ୱର୍ଗୁଦ୍ୟାନ ଦେବ ଦେବ, ସେ ମଧ୍ୟ ଭଗବାନ କୁଆଡ଼େ ଯାଇନାହାନ୍ତି, ବର୍ତ୍ତମାନ ସେଇ ତାଙ୍କର ଯଦୁଗୁରୁରେ ତାଙ୍କର ଦ୍ୱାରପଟରେ ବର୍ତ୍ତମାନ ଯେଉଁ ଅଛନ୍ତି, ଆସ୍ତେ ସ୍ୱର୍ଗୁଦ୍ୟାନ ଦେବ ଦେବ ବିନିର୍ଚିତା ସେ ନୃଦେବ ଦେବ, ଯିଏକି ସମସ୍ତ ଦେବତାମାନଙ୍କୁ ସମସ୍ତ ରାଜାମାନଙ୍କୁ ନିଜ ଅଧୀନ କରିସାରିଛନ୍ତି, ଯଦୁମାନେ ଦାଦାମାନେ ସମସ୍ତ ରାଜାଙ୍କୁ ନିଜ ଅଧୀନ କରିସାରିଛନ୍ତି। ତେଣୁ ଏଭଳି ଯେତେ କହିଲେ ମଧ୍ୟ ସେ ଶୁଣିଲେନି, ବିଦ୍ରୋହକୁ ପଠେଇଦେଲେ, ବିଦ୍ରୋହକୁ ତାଙ୍କୁ କହିଲେ କେବଳ ଏ ବିଶ୍ୱାସ ନେବା ପାଇଁ ତାଙ୍କୁ ଜୀବନ ଧାରଣ କରିକି ତାଙ୍କୁ ବିଦା କରିଦେ, ଆମର ରାଜ୍ୟ ବିଦା କରିଦେ, ଏହିଭଳି ଭାବରେ ଦୁର୍ଯ୍ୟୋଧନ ଆଦେଶ ଦେଲେ। ତେଣୁ ବିଦ୍ରୋହ ଯେତେବେଳେ 35 ବର୍ଷ କାଳ ତୀର୍ଥଯାତ୍ରା କରିଛନ୍ତି, ସେତେବେଳେ ଆସିକିରି ସେ ଏସବୁ ପ୍ରଶ୍ନ ପଚାରୁଛନ୍ତି। ତେଣୁ ଏହି ସମୟରେ ସେ କହୁଛନ୍ତି ଯେ ଅତି ସୌଦ୍ୟାନ ବିଜ୍ଞାନ ନୃତ୍ୟା ଭଗବାନ, ଯିଏକି ଯୁଧିଷ୍ଠିର ମହାରାଜଙ୍କର ଦୁଇ ଭାଉ ହିସାବରେ ବିଜୟ ଅର୍ଜୁନଙ୍କର 10ଟି ନାମ ରହିଛି, ସେଠି ଗୋଟିଏ ନାମ ହେଉଛି ବିଜୟ, ଭଗବାନ ଅର୍ଜୁନ ଯେଉଁଠି ରହିଲେ ନିଶ୍ଚିତ ଭାବେ ବିଜୟ ପ୍ରାପ୍ତ ହେବେ, ତାଙ୍କ ପରାଜୟ କେବେ ହେବ ନାହିଁ। ରାଗ ଶ୍ରାବ ଦବୋଧ ଜାଗତ ଜାଗତ ମିଜ୍ଞାନ ସିଦ୍ଧାତ୍ମତତ୍ଵ ଜାଗତ କ୍ରିୟା ଶ୍ରାବଦ ମନବୀ ଧର୍ମାତ୍ମନ ଶରୀର ବନ୍ଧ ଶ୍ରୀମନ୍ତ ଭାଗବତ ପଞ୍ଚମ ସ୍କନ୍ଧରେ ଋଷଭ କଥା କହୁଛନ୍ତି। ପରାଗତ ତାଙ୍କରି ହେବ ଯିଏ ଆତ୍ମତତ୍ତ୍ୱ ବିଷୟରେ ସମାଜ ସନ୍ଦେହ କ'ଣ ସେ କରୁନାହାନ୍ତି, ଯୋଗ ଚିନ୍ତା କରୁନାହାନ୍ତି, ପରାବସ୍ଥା ଆମେ ଧରୁଛୁ ଭାବତ ନା ଜିଜ୍ଞାସ ଜିଜ୍ଞାସା କରୁନାହାନ୍ତି ଆତ୍ମସତ୍ୱ ବିଷୟରେ ଜିଜ୍ଞାସା କରୁନାହାନ୍ତି ତେଣୁ ତାଙ୍କର ପରାବସ୍ଥ ହବ କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ଯେଉଁ ଭଗବତ ଗୀତାରେ ଭାଗବତ କଥା କରାଯାଇଛି ଯେ ଏତେ ଚାଂଶ କରାପୁରୁଷ କୃଷ୍ଣ ଭଗବାନ ସ୍ୱୟଂ ଇନ୍ଦ୍ରାଣି ବ୍ୟାକୁଳ ଲୋକଙ୍କୁ ଗୁଡ଼ାଇ ଯୋଗାଇଥିଲେ ଇନ୍ଦ୍ର ଦେବତାମାନଙ୍କର ଶତ୍ରୁ ଯେଉଁମାନେ ରାକ୍ଷସମାନେ ଦଳିତମାନେ ଅସ୍ତ୍ରମାନେ ଏମାନେ ଯେତେବେଳେ ବହୁତ ଶକ୍ତିଶାଳୀ ହେଇଯାଆନ୍ତି ସେତେବେଳେ ଭଗବାନ ଶତ୍ରୁ ଯୁଗରେ ଆସି ଦେବତାମାନଙ୍କୁ ରକ୍ଷା କରନ୍ତି ତେଣୁ ଅର୍ଜୁନଙ୍କର ଗୋଟେ ନାମ ହେଉଛି ବିଜୟ ଏବଂ ଭଗବାନ ଅତି ସୌଦର୍ଯ୍ୟାମ ବିଜୟାଧ୍ୟାମ ଭଗବାନଙ୍କର ଗୋଟେ ନାମ ହେଉଛି ଅଚ୍ୟୁତ ଅଚ୍ୟୁତ କହିଲେ ତାଙ୍କର କେବେ ସ୍ମୃତି ହୁଏନି ଆମ ପ୍ରଭୁତା ଭଗବାନଙ୍କର ନାମ ଦେଇଛନ୍ତି ଅଚ୍ୟୁତ ଭଗବାନଙ୍କ ନାମ ଅନୁସାରେ ଭକ୍ତମାନଙ୍କର ନାମ ଦିଆଯାଉଛି ତେଣୁ ଅଚ୍ୟୁତ କହିଲେ ତାଙ୍କର କେବେ ପତନ ହେବ ନାହିଁ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଉଛି ଅର୍ଜୁନ ଭଗବାନ କହୁଛନ୍ତି ଅର୍ଜୁନ କାହିଁକି ଭଗବାନଙ୍କୁ ଅଚ୍ୟୁତ ସମ୍ବୋଧନ କଲେ ନା ଭଗବାନ ସେ ଜାଣିଛନ୍ତି ଅର୍ଜୁନ ଜାଣିଛନ୍ତି ହେଉଛନ୍ତି ଭଗବାନ କିନ୍ତୁ ତଥାପି ସେ ତାଙ୍କର ଭକ୍ତଙ୍କର ସେବା କରିବା ପାଇଁ ସାରଥି ହିସାବରେ ଆସି ଉପସ୍ଥିତ ହେଇଛନ୍ତି ତେଣୁ ଭଗବାନ ସାରଥି ହିସାବରେ ସେବା କଲେ ସେ ତାଙ୍କର ପତନ ହେଇଗଲା ତା ନୁହଁ ସେଥିପାଇଁ ଅର୍ଜୁନ ତାଙ୍କୁ ଆଦେଶ ଦେଉଛନ୍ତି ଭଗବାନ ତାଙ୍କ ସେବକମାନଙ୍କୁ ଆଦେଶ ଦେବା କଥା କିନ୍ତୁ ସେବକମାନେ ଭଗବାନଙ୍କୁ ଯେ ଆଦେଶ ଦେଉଛନ୍ତି ଅର୍ଜୁନ କଥା କହୁଛନ୍ତି ଦୁଇ ସେନାଙ୍କ ମଧ୍ୟ ରଥ ସ୍ଥାପନ କର ଇଏ ଆଦେଶ ଦେଉଛନ୍ତି ସେଥିପାଇଁ ସେ ଅର୍ଜୁନ ଶବ୍ଦ ବ୍ୟବହାର କରୁଛନ୍ତି ଭଗବାନ ଯାହା କଲେ ମଧ୍ୟ ତାଙ୍କ କେବେ ତୃତ ହୁଏ ନାହିଁ ତାଙ୍କ ପତନ ହୁଏ ନାହିଁ ତେଣୁ କିଛି ଅଚ୍ୟୁତ କହୁଛି ଅତି ସୌଦର୍ଯ୍ୟାମ ବିଜୟାଧ୍ୟାମ ଅର୍ଜୁନ ଏବଂ ଅଚ୍ୟୁତ ଭଗବାନ କୃଷ୍ଣ ଏ ଦୁଇ ଜଣ ବିଭୀଷଣ ମହାରାଜଙ୍କ ଦୁଇ ବାହୁ ଅଛନ୍ତି ଏବଂ ଧର୍ମୀଣ ଧର୍ମ ପରିପାଟି ସେତୁ ବିଭୀଷଣ ମହାରାଜ ଯେଉଁ ରାଜ୍ୟ ଶାସନ କରୁଥିଲେ ଧର୍ମ ନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ ଶ୍ରୀମଦ ଭାଗବତର ପ୍ରଥମ ସ୍ତମ୍ଭ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି କେତେ ସୁନ୍ଦର ରାଜ୍ୟ ଶାସନ ଥିଲା ଯଦି ଧର୍ମନୀତି ଅନୁସାରେ ଶାସନ କରାଯିବ ତାହେଲେ ପ୍ରଜାମାନେ ରାଜା ସମସ୍ତେ ଆନନ୍ଦିତ ରହିବେ କିନ୍ତୁ ବର୍ତ୍ତମାନ ଯୁଗରେ ପ୍ରକୃତରେ ଏହି ଧର୍ମନୀତି ପାଳନ କରାଯାଉ ନାହିଁ ଏବଂ ଭାଗବତ ଦ୍ୱାଦଶ ବର୍ଣ୍ଣନା କରାଯାଇଛି ଅସଂସ୍କୃତା କ୍ରିୟାବିନା ରାଜସା କଂସା ଲୁଟା ପ୍ରଜାସ୍ତେ ଭକ୍ତି ଅଛନ୍ତି ନେଛ ରାଜନ ରୋଗୀ କଳିଯୁଗରେ ଏହି ଅବସ୍ଥା ଅଛନ୍ତି ଯେଉଁମାନେ ସଂସ୍କୃତ ଅସଂସ୍କୃତ ଯେଉଁମାନେ ସଂସ୍କାର ଗ୍ରହଣ କରିନାହାନ୍ତି ଏବଂ କ୍ରିୟାହୀନା ଯଦି ବା କିଏ ସଂସ୍କାର ପ୍ରାପ୍ତ ହେଇଯାଇପାରନ୍ତି କିନ୍ତୁ ଜାଣିଲେ ମଧ୍ୟ ଏସବୁ କରଣୀୟ ନୁହଁ ଏଇଟା ବିଧି ନିଷେଧ ରହିଛି ଏସବୁ କରିବା କଥା ନୁହଁ ପ୍ରବୃତ୍ତି ହିଁ ନିବୃତ୍ତି ହିଁ ଜଣା ଏସବୁ ସେମାନେ ଜାଣିଲେ ନାହିଁ ଏଇଟା କରିବା କଥା ଏଇଟା କରିବା କଥା ନୁହଁ ସେଇଟା କରିପାରୁନାହିଁ କ୍ରିୟାହୀନା ଅସଂସ୍କୃତ କ୍ରିୟାହୀନା ରାଜସା ତମସାପୁତା ରଜଗୁଣ ତମଗୁଣର ପ୍ରାଧାନ୍ୟ ସେମାନେ ରହିଛି ତେଣୁ ପ୍ରଜା ସେ ଭକ୍ତି ତେଣୁ ସେ ପ୍ରଜାପତି ଶାସନ କ'ଣ କରିବେ ପ୍ରଜାପତି ସେ ଭକ୍ତି କରୁଛନ୍ତି ପ୍ରଜା ସେ ଭକ୍ତି ହେଇଛନ୍ତି ବ୍ରେଛା ରାଜନ ହେଉଥିଲା ବ୍ରେଛମାନେ ମଧ୍ୟ ରାଜା ହେଇଛନ୍ତି ବା ଶାସନ କରୁଛନ୍ତି କହିଯିବାର ଅବସ୍ଥା ସେଇଭଳିଆ ହେବ କିନ୍ତୁ ଯେ ରାଜା ହେବେ ଯଦି ଧର୍ମନୀତି ଅନୁସାରେ ଶାସନ କରାଯିବ ଭଗବାନ ରାମଚନ୍ଦ୍ର ଯେଭଳି ଭାବେ ଶାସନ କରୁଥିଲେ ରାମ ରାଜ୍ୟ ବୋଲି କୁହାଯାଉଛି ଯୁଧିଷ୍ଠିର ମହାରାଜଙ୍କ ଶାସନ ମଧ୍ୟ କୃଷ୍ଣଙ୍କର ରାଜ୍ୟ ଯୁଧିଷ୍ଠିର ଶାସନକୁ ବର୍ଣ୍ଣନା କରାଯାଇଛି ଭାଗବତ ପ୍ରଥମ ସ୍ତମ୍ଭ ଦଶମ ଅଧ୍ୟାୟରେ କାମଂ ବବତ୍ସ ପର୍ଜନ୍ୟ ସର୍ବକାମ ଗୁଣମୟି ଶିଚିଛୁ ସୀମା ପ୍ରଧାନ ଦାଳ କହିଲେ ସୁଧି ସୁଧି ଗୁଡ଼ା ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଶାସନରେ ତାଙ୍କର ଅର୍ଥନୀତି କିଭଳି ଥିଲା ନା କାମଂ ବବତ୍ସ ପର୍ଜନ୍ୟ ଯେଉଁ ବୃଷ୍ଟି ହେଉଛି ବର୍ଷା ଋତୁରେ ଯେଉଁ ବର୍ଷା ହେଉଛି ଏ କେବଳ ଯେ ପାଣି ଆସୁଛି ତା ନୁହଁ କାମଂ ବବତ୍ସ ପର୍ଜନ୍ୟ ସମସ୍ତ ଯାହା ଯାହା କାମନା ଅଛି ପୃଥିବୀ ପୃଷ୍ଠରେ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ସେ ବର୍ଷା ମାଧ୍ୟମରେ ଆସୁଛି ଆପଣମାନେ ଜାଣିଥିବେ ସ୍ୱାତି ନକ୍ଷତ୍ରରେ ଯଦି ବୃଷ୍ଟି ହେବ ତାହେଲେ ସାମୁଦାରେ ହୀରା ଲାଭ ହେବ ସବୁ ରହିଛି ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଇତ୍ୟାଦି ସବୁ ସେଇଥିରୁ ଆସୁ ବର୍ଷା ମାଧ୍ୟମରେ ସବୁ ଆସୁଛି କାମଂ ବବତ୍ସ ପର୍ଜନ୍ୟ ସର୍ବପ୍ରାଣ ଗୁଣା ବହି ଏ ପୃଥିବୀର ଶକ୍ତି ରହିଛି ଯେତେ ଲୋକ ରହିଲେ ମଧ୍ୟ ଲୋକ ମହାରାଜ କହନ୍ତି ମନୁଷ୍ୟ ମାନେ ମାତ୍ର 4 ଲକ୍ଷ ପ୍ରକାର, କିନ୍ତୁ ସମସ୍ତ ଜୀବ ଅଛନ୍ତି କେତେ 84 ଲକ୍ଷ ପ୍ରକାର। ସମସ୍ତ ଜୀବମାନଙ୍କ ତୁଳନାରେ ଯଦି ମନୁଷ୍ୟ ମାନଙ୍କ ପରିମାଣ ଆମେ ଦେଖିବା ତାହେଲେ ହଉଛି 20 ଭାଗରୁ ଭାଗେ, 84 ରେ 21, 20 21 ଭାଗରୁ ଭାଗେ। ତାହେଲେ ମନୁଷ୍ୟ ମାନଙ୍କ ପାଇଁ କେତେ ସମସ୍ୟା ରହିଛି? ପଶୁମାନଙ୍କର 30 ଲକ୍ଷ ପଶୁ ଅଛନ୍ତି,
20 ଲକ୍ଷ
ପଶୁ ଅଛନ୍ତି, 10 ଲକ୍ଷ ପକ୍ଷୀ ଅଛନ୍ତି, ପିଡ଼ା ପତା ରହିଥାଏ, କେତେ ଜୀବ ଅଛନ୍ତି, କାହାର ରହିଛି କି ଖାଦ୍ୟ ସମସ୍ୟା ରହିଛି କି? ମନୁଷ୍ୟର କାହିଁକି ଖାଦ୍ୟ ସମସ୍ୟା ରହୁଛି? ଆମ ଶିଶୁ ଗୌରବ ସେମାନେ କୁହନ୍ତି ଯେ ଯଦି କୌଣସି କାରଣରୁ ରାସ୍ତାରେ ଯଦି ଗୋଟେ ଚାଉଳ ବସ୍ତାରେ ପଡ଼ିଯାଇଛି ତାହେଲେ ଗୋଟେ ପକ୍ଷୀ ଆସିଲେ ତାହେଲେ ବୃତ୍ତି ଦରକାର ସେଠି ନେଇ ଚାଲିବ, ପଶୁ ଆସିଲେ ତାହେଲେ ବୃତ୍ତି ଦରକାର ସେଠି ନେଇ ଚାଲିବ, କିନ୍ତୁ ଯଦି ମନୁଷ୍ୟ ଆସିବ ସେ ବସ୍ତାଟା ଖେଳିବ। ତେଣୁ ଏଇ ପୃଥିବୀର ରହିଛି କ୍ଷମତା ରହିଛି ସର୍ବକାମ ଯୋଗା ମହି, ମହି ଅର୍ଥ ହେଉଛି ସେ ସମସ୍ତ ଯାହା ଯେତେ ଜୀବ ଅଛନ୍ତି ଯାହାର ଯାହା ଆବଶ୍ୟକତା ସେ ପୂରଣ କରିବେ। ଯେତେବେଳେ ତେଣୁ ଏ ରାଜ୍ୟ ଶାସନ ବୋଲି କୁହାଯାଉଛି ସେ ସେଇଭଳି ଭାବରେ ଶାସନ ନୀତି ଅନୁସରଣ କରୁଥିଲେ। ଧର୍ମେନ ଧର୍ମ ପରିପାଳ ସେ ଧର୍ମ ଅନୁସାରେ ଯଦି ରାଜ୍ୟଶାସନ କରାଯିବ ସେଥିପାଇଁ ସବୁ ମନୁଷ୍ୟ ନୀତା ଇତ୍ୟାଦି ସବୁ ରହିଛି। ଆମର ଆଜିକାଲି ଯେଉଁ ପେନାଲ କୋର୍ଟ ବା ଯେଉଁ ସିଭିଲ କୋର୍ଟ ସବୁ ରହିଛି ସେ ମନୁଷ୍ୟ ନୀତାରୁ ସେସବୁ ନିଆଯାଇଛି। ଆମର ସମ୍ବିଧାନ ଇତ୍ୟାଦି ଯାହା ସବୁ ରହିଛି ମନୁଷ୍ୟ ନୀତା କେମିତି ରାଜ୍ୟ ଶାସନ ହେବ ସେଥିପାଇଁ ମନୁଷ୍ୟ ତାଙ୍କ ସଂହିତା ରଚନା କରିଛନ୍ତି। ତେଣୁ ଧର୍ମ ଅନୁସାରେ ଯଦି ଶାସନ କରାଯିବ ତାହେଲେ ସମସ୍ତେ ଆନନ୍ଦ ରହିବେ। ଯୁଧିଷ୍ଠିର ମହାରାଜ ସେଇଭଳି ଭାବେ ଧର୍ମ ଅନୁସାରେ ଶାସନ କରୁଥିଲେ। କାମ ବୟସ ପର୍ଯ୍ୟ ସର୍ବକାମ ଭୋଗାଭରି ଶିଶି ସୂକ୍ଷ୍ମ ପ୍ରଧାନ ଗାୟକ ଗାଭୀମାନେ ଏତେ ଆନନ୍ଦିତ ଥିଲେ, କୟସ ହେଉଛି ସେଥିରେ ମୁଦା ଏତେ ଆନନ୍ଦିତ ଥିଲେ ତାଙ୍କର କମାରେ ସ୍ୱତଃ କ୍ଷୀର ଗାଁ ପଡ଼ୁଥିଲା, ନିର୍ଗତ ହେଉଥିଲା, ଏତେ କ୍ଷୀର ନିର୍ଗତ ହେଉଥିଲା ଯେ ବର୍ଷାର ଆବଶ୍ୟକତା ନଥିଲା। ଶିଶି ସୂକ୍ଷ୍ମ ପ୍ରଧାନ ଗାୟକ ଭୂମି ସବୁ ଶିଶି ସବୁ କର୍ଦ୍ଦମାକ୍ତ ହେଇଯାଉଥିଲା, ତାହା ବର୍ଷାର ଆବଶ୍ୟକତା ନଥିଲା। ଏଭଳି ଯୁଧିଷ୍ଠିର ମହାରାଜଙ୍କ ଶାସନ ଥିଲା। ଧର୍ମ ଅନୁସାରେ ଭଗବାନ ସେଥିପାଇଁ ଯୁଧିଷ୍ଠିର ମହାରାଜଙ୍କୁ ସ୍ଥାପନ କଲେ, ଧର୍ମରାଜଙ୍କୁ ସ୍ଥାପନ କଲେ। ପରିତ୍ରାଣ ଏ ସାଧୁନା ନାଶା ଏତେ ଦୁଷ୍କୃତା ଧର୍ମ ସଂସ୍ଥାପନା ପାଏ ଭଗବାନ ଧର୍ମ ସ୍ଥାପନ କରିବେ, ତେଣୁ ଧର୍ମରାଜ ଯୁଧିଷ୍ଠିର ମହାରାଜଙ୍କୁ ଆଜ୍ଞା କରିଥିଲେ ତାପରେ ମଧ୍ୟ ହେବ କରିବେ। ତେଣୁ କିନ୍ତୁ ଧର୍ମେଣ ଧର୍ମ ପରିପାଳ ସେତୁ, ଏ ଧର୍ମ ସେତୁ ଯେମିତି ଆମେ ଗୋଟେ ସେତୁ ରହିଛି, ଗୋଟେ ବ୍ରିଜ୍ ରହିଛି, ଆମେ ଯେଉଁ ଜଳକୁ ଆମେ ପାର ହେଇଯାଉଛେ ସେଇଭଳି ଭାବରେ ଏ ଧର୍ମ ସେତୁକୁ ଯଦି ଆମେ ଆଶ୍ରୟ ନେବା ତାହେଲେ ଆମେ ଯେଉଁ ଅଧର୍ମର ନଦୀ ରହିଛି, ଅଧର୍ମର ସମୁଦ୍ର ରହିଛି, ଅଧର୍ମ ସମୁଦ୍ରକୁ ଆମେ ପାର ହେଇଯିବା, ଧର୍ମ ସେତୁରୁ ଆମେ ଆଶ୍ରୟ ନେବା। ତେଣୁ ରାଧା ଏ ଧର୍ମ ସେତୁ ହିସାବରେ କାର୍ଯ୍ୟ କରୁଥିଲେ, ସମସ୍ତଙ୍କୁ ଧର୍ମରେ ପ୍ରଭୁତ୍ୱ କରୁଥିଲେ। ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ଯେତେବେଳେ ରାଜଶାସନ କଲେ, ଯେତେବେଳେ ଅର୍ଜୁନ ଭଗବତ ଗୀତାର ଯୁଦ୍ଧ ଆରମ୍ଭ ପୂର୍ବରୁ ଯେଉଁ ସବୁ ଆଶଙ୍କା କରିଥିଲେ ଯେ ଏମାନେ ଯଦି କୁଳ କରେ କୌଣସି କୁଳ ଧର୍ମ ସନାତନ ଧର୍ମେ ନଷ୍ଟ କୁଳ କୃଷ୍ଣ ଅଧମା ଭୂତ ଅଧମା ଭୂତ କୃଷ୍ଣ ପ୍ରଦୂଷନ୍ତି କୁଳସ୍ପ୍ରିୟ ସ୍ତ୍ରୀ ସୁଦୃଷ୍ଟା ସୁଭାଷ୍ମେୟ ଜାଗତି ବର୍ଣ୍ଣଶଙ୍କର ଏସବୁ ସମାଜରେ ଉତ୍ପାତ ବୋଲି ଆଶଙ୍କା କରିଛନ୍ତି, କିନ୍ତୁ ସେଇଟା କ'ଣ ହେଲା କି? ଯୁଧିଷ୍ଠିର ମହାରାଜ ଏଭଳି ଭାବରେ ଧର୍ମ ଶାସନ କଲେ ସମସ୍ତେ ଆନନ୍ଦ ରହିଲେ, ସେସବୁ କୌଣସି ବ୍ୟବଚାର ଇତ୍ୟାଦି ନଥିଲା, କିଛି ବ୍ୟବଚାର କିଛି ନଥିଲା ସମାଜରେ। ଯୁଧିଷ୍ଠିର ମହାରାଜ ଏଭଳି ଭାବରେ ଧର୍ମ ସେତୁ ବୋଲି କୁହାଯାଉଛି, ଧର୍ମେଣ ଧର୍ମ ପରିପାଳ ସେତୁ, ଲୋକମାନଙ୍କୁ ଏଭଳି ଭାବରେ ପାଳନ କରୁଥିଲେ, ପ୍ରଜାମାନଙ୍କୁ ଠିକ୍ ଭାବରେ ଧର୍ମ ନୀତି ଅନୁସାରେ ପାଳନ କରୁଥିଲେ। ଏବଂ ଦୁର୍ଯ୍ୟୋଧନ ଅତ୍ୟପ୍ରଦ ସଭାୟ, ଦୁର୍ଯ୍ୟୋଧନ ଯାହାଙ୍କର ସଭାର ଯେଉଁ ରାଜସ୍ୱ ଯଜ୍ଞ କରିଥିଲେ, ସେ ଯେଉଁ ମୟଦାନ ଯେଉଁ ସଭାଟି ନିର୍ମାଣ କରିଥିଲେ, ସେ ସଭାକୁ ଦେଖି ଦୁର୍ଯ୍ୟୋଧନ ବହୁତ ତାପିତ ହୋଇଥିଲେ, ବହୁତ ଦୁଃଖ ପାଇଥିଲେ। ଏକ ତ ଏମିତି ଈର୍ଷା ଥିବା ଯେଉଁ ସେ ତାପରେ ଅଭିଭୂତ ହୋଇଥିଲେ, ପୁଣି ଅପମାନିତ ମଧ୍ୟ ହେଲେ। ତେଣୁ ସେ ଚିନ୍ତା କଲେ କେମିତି ଆମେ ବଳେ ବଳେ କୌଶଳରେ ପାଣ୍ଡବମାନଙ୍କୁ କେମିତି ତାଙ୍କୁ ପୁଣି ତାଙ୍କୁ ହତ୍ୟା କରିବା ବା ତାଙ୍କୁ ଏଇସବୁ ସାମ୍ରାଜ୍ୟ ସୂଚିତ କରିବା, ଏସବୁ ପାଇଁ ଯେଉଁ ପ୍ଲାନିଂ ଆରମ୍ଭ କରାଗଲା। ତେଣୁ ସାମ୍ରାଜ୍ୟ ରକ୍ଷା ବିଜ୍ଞାନ ହତ୍ୟା ଏହିଭଳି ଭାବରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ବିଜ୍ଞାନ ହତ୍ୟା ଏଇସବୁ ଯେଉଁମାନେ ବିଜୟ ବା ଏ ଯେଉଁ ଅର୍ଜୁନ ଇତ୍ୟାଦି ଏମାନେ ଅନୁଭୂତି ଯୁଧିଷ୍ଠ ମହାରାଜଙ୍କ ଇଚ୍ଛା ଅନୁସାରେ ସେମାନେ ସବୁ କାର୍ଯ୍ୟ କରୁଥିଲେ। ତେଣୁ ଯୁଧିଷ୍ଠ ମହାରାଜ ବହୁତ ସୁନ୍ଦର ଭାବରେ ସ୍ଥାପନ କରିଥିଲେ। ବର୍ତ୍ତମାନ ତାଙ୍କର କ'ଣ ଅବସ୍ଥା ହେଇଛି ଏସବୁ ପ୍ରଶ୍ନ ପଚାରୁଛନ୍ତି। ଛଅଟି ପ୍ରଶ୍ନ ପଚାରି ପୌରମାନଙ୍କ ବିଷୟରେ ପଚାରୁଛନ୍ତି, ଯାଦବମାନଙ୍କ ବିଷୟରେ ପଚାରୁଛନ୍ତି, ଗୌରବମାନଙ୍କ ବିଷୟରେ ପଚାରୁଛନ୍ତି। ସେ ପ୍ରଶ୍ନ ଚାଲିବ
ସେଠାକୁ ଯାଇ ନିଜକୁ ଅପମାନିତ ବୋଧ କରି ବଡ଼ ଈଶାନ୍ୟ ହେଇ ପଡ଼ିଥିଲା। ସେ ରାଜା ଯୁଧିଷ୍ଠିର ନିଜ ବାହୁଦେୟ ସଦୃଶ କୃଷ୍ଣ ଅର୍ଜୁନଙ୍କ ସାହାଯ୍ୟରେ ପୂର୍ବଭଳି ଧର୍ମ ପ୍ରତିପାଳନ କରି ଅତ୍ୟାବାଦୀ ଧର୍ମ ମର୍ଯ୍ୟାଦା ରକ୍ଷା କରିଛନ୍ତି। ଏଇଟା ସେ ପଚାରିଛନ୍ତି ଉଦ୍ଧବକୁ। ପ୍ରକୃତ ପକ୍ଷେ ଇଂରେଜୀ ଯେ ସେ ଦ୍ୱାଦଶ ମହାଜନମାନ ମଧ୍ୟରୁ ଜଣେ, ଆପଣମାନେ ଜାଣନ୍ତି ଆମର ଶ୍ରୀମଦ୍ ଭାଗବତରେ ଦ୍ୱାଦଶ ମହାଜନ କଥା ବି କୁହାଯାଇଛି। ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କବ୍ୟମଣି ପ୍ରହ୍ଲାଦ ଜନକୃଷ୍ଣ ବଳିରେ ଭୟା ସଠିକ ବଳ ହେଉଛନ୍ତି ଦ୍ୱାଦଶ ମହାଜନ। ମହାଜନ ଯେଇ କହେ ସେ ସତ୍ୟ ମହାଜନ, କାରଣ ଯେଉଁମାନେ ମହାଜନ ଯାହା କହନ୍ତି ସତ୍ୟ ବୋଲି ମାନିବାକୁ ପଡ଼ିବ। କାହିଁକିନା ଆମର ବୋଧଜୀବତା ଆମର ଦୋଷ ପ୍ରତିଷ୍ଠାରେ ଅଛି, ଧର୍ମ ପରମାର୍ଥ କରୁଣା ଆମେ ସମ୍ପୂର୍ଣ୍ଣ କରି ମାୟା ଦ୍ୱାରା ପ୍ରଭାବିତ ହୋଇଥାଉ। ଇଦ୍ରଡ଼ାର ଦୋଷଯୁକ୍ତ ଅନ୍ୟ କାମ ଏସବୁ ବୋଧଜୀବ ସବୁ ଅଛି, କିନ୍ତୁ ଯେଉଁମାନେ ମହାଜନ ସେମାନେ ଏସବୁ କଥା ନାହିଁ। ତେଣୁ ଏଠାରେ ଆପଣ ଦେଖିବେ ପ୍ରଶ୍ନକର୍ତ୍ତା ଇଦ୍ରଜୀ ପଚାରୁଛନ୍ତି ଉଦ୍ଧବ। ଉଦ୍ଧବ ହେଉଛନ୍ତି ମା କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଉପରଣ, ତେଣୁ ସିଏ ସୁନ୍ଦର ଭାବରେ ତାଙ୍କର ସବୁ ଇଦ୍ର ପ୍ରଶ୍ନ କରି ସେ କହିବେ ପରବର୍ତ୍ତୀ ଅଧ୍ୟାୟ ସବୁ ଜିନିଷ ଆସିବା ପରେ। ଗୋଟିଏ ଜିନିଷ ଆମେ ଏଠି ଦେଖିବା ଯେ ଦୁର୍ଯ୍ୟୋଧନ ଯିଏକି ଅତ୍ୟନ୍ତ ଈଶାଣ ଭଗବତ ବିଶ୍ୱ ଥିଲା, କିନ୍ତୁ ସେ ଯୁଧିଷ୍ଠିର ମହାରାଜ ସିଏ ଯାହାକୁ ଧର୍ମରାଜ ଥିଲେ ଯୁଧିଷ୍ଠିର, କିନ୍ତୁ ସେମାନେ ସବୁ ବୈଷ୍ଣବ ଥିଲେ କୁହାଯାଉଛି। ଏ ପାଞ୍ଚ ଭାଇ ଏମାନେ କେତେ ସୁନ୍ଦର ଭାବରେ ତାଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିଥିଲେ, ଏପରି ତାଙ୍କ ପକ୍ଷରେ ପରମେଶ ଭଗବାନ କୃଷ୍ଣ ଥିଲେ ଏବଂ ତାଙ୍କ ମାତା କୁନ୍ତୀ ଦେବୀ ସେ ଜଣେ ବୈଷ୍ଣବ ପରମ ବୈଷ୍ଣବ ଥିଲେ। କୁନ୍ତୀଙ୍କ ସ୍ତୁତି ବିଷୟ ମଧ୍ୟ ଆପଣ ଶୁଣିଥିବେ। ସେ କିନ୍ତୁ ସୁନ୍ଦର ଭାବରେ କୃଷ୍ଣଙ୍କୁ ସେ ଜାଣିଛନ୍ତି, ତାଙ୍କ ଲୀଳା କଥା ବି ସେ ବର୍ଣ୍ଣନା କରିଛନ୍ତି କି ଏସବୁ ଥିଲେ ମଧ୍ୟ ତାଙ୍କୁ ସେ ସବୁ କଷ୍ଟ ସବୁ ସହିବାକୁ ପଡ଼ିବ। ଆମେ ଯଦି କହିବା ଆମେ ତ ବୈଷ୍ଣବ ହେଇଗଲୁ ଭଗବାନ ସେବା ପୂଜା କଲୁ ଆମକୁ ଆଉ କଷ୍ଟ ନ ଆସେ। ପ୍ରକୃତରେ ଏଇ ଭୌତିକ ଜଗତଟା ଯିଏ ଦୁଃଖାଳୟ ଦୁଃଖ କରୁଥିବା ସ୍ଥାନ ତାକୁ ଆମେ ଅନୁଭବ କରିବା ପାଇଁ କେମିତି କରିବା? ଯେଉଁମାନେ ଭଗବାନଙ୍କର ଆରାଧନା କଲେ ପୂଜା କଲେ ସେବା କରିଲେ ତାକୁ ମଧ୍ୟ କଷ୍ଟରେ ଆସୁଛି କିନ୍ତୁ ତାକୁ ସହିବାକୁ ପଡ଼ିବ କୁହାଯାଉଛି। ଶ୍ରୀକୃଷ୍ଣ ସୁଭଦ୍ରା ଆଗମା ପାଇବ ଅନ୍ତ ତାଙ୍କୁ ଏଟା ଚିନ୍ତାରେ ଭଗବାନ କରିଲେ ଶୀତ ଦିନେ ଶୀତ ହବ ଖରାଦିନେ ଖରା ହବ ତେଣୁ ସୁଖ ଦୁଃଖ ଆସିବ ତାକୁ ସହିବାକୁ ପଡ଼ିବ। ତେଣୁ ଏପରିକି ଯେ ଭକ୍ତ ସେ ଦୁଃଖକୁ ଆହ୍ୱାନ କରୁଛି ପୁତିଦେବୀ ସେ କଥା କହିଛନ୍ତି ପରମ କୃଷ୍ଣ ଭଗବାନ କୃଷ୍ଣ ସେ ଦ୍ୱାରକା ଯାଉଛନ୍ତି ସେ ସବୁ ପୁତିଦେବୀ ତାଙ୍କର ପ୍ରାର୍ଥନା କରିଛନ୍ତି ତେଣୁ ସେ ସେଟା କହିଛନ୍ତି କି ଭଗବାନ ଆମକୁ ଦୁଃଖ ଦିଏ ତେଣୁ ସେ କହି ଦୁଃଖ ଆସୁ କାରଣ ଦୁଃଖ ଆସିଲେ ଆମେ ସତତ ଆପଣଙ୍କୁ ସ୍ମରଣ କରିବୁ ଯାହାଫଳରେ ଆମର ଯେଉଁ ଭଗବତକୁ ଆମେ ଉଦ୍ଧାର ହେବୁ ତେଣୁ ଏ ହେଉଛି କୁନ୍ତି ଲୋକ ପ୍ରାର୍ଥନା। ଭକ୍ତ ଦୁଃଖ ଆସିଲେ ମଧ୍ୟ ସେ ବ୍ୟତିଗ୍ରସ୍ତ ମହାପ୍ରଭୁ କହିଲେ ତରୁଣ ସହିଷ୍ଣା ଅମାନିନାମାନନ୍ଦନ କୀର୍ତ୍ତନ ସ୍ଥାନ ଆମକୁ ବୃକ୍ଷ ଭୂମି ସହିଷ୍ଣୁ ହେବା ପଡ଼ିବ ତା ନହେଲେ ଆମେ ହରିକୀର୍ତ୍ତନ କେମିତି କରିବା? ଭଗବାନ କୀର୍ତ୍ତନ କରିବାକୁ ହେଲେ ମଧ୍ୟ ତରୁଣ ସହିଷ୍ଣୁନା ଯେଉଁ ବୃକ୍ଷ ତାକୁ କାଟିଲେ ମଧ୍ୟ ସେ ପ୍ରତିଭା ସେହିପରି ଭାବରେ ଦୁଃଖ ଆସିଲେ ମଧ୍ୟ ଆମେ ତାକୁ ସହିବାକୁ ପଡ଼ିବ। କିନ୍ତୁ ଭଗବାନ କେଉଁମାନଙ୍କ ପକ୍ଷରେ ଅଛନ୍ତି? ଯେଉଁମାନେ ଯାହା କରାଯାଉଛି ଅଦେଷ୍ଟା ସର୍ବ ଭୂତାନ ମୈତ୍ର କରୁଣାର ଅଛନ୍ତି ଯେଉଁମାନେ ହିଂସାତ୍ମକ ନୁହନ୍ତି ସେଇମାନେ ଭଗବାନଙ୍କ ପ୍ରିୟ। ଅନ୍ୟକୁ ହିଂସା କରିବ ହିଂସା କରୁଛନ୍ତି ତା ପରିଣାମ ଭୋଗିବାକୁ ପଡ଼ୁଛି। ଭଗବାନ କେଉଁମାନେ ପ୍ରିୟ? ଭଗବାନ କାହା ପାଖରେ ଥାନ୍ତି? ଅଦେଷ୍ଟା ସର୍ବ ଭୂତାନ ଆପଣଙ୍କର ଦ୍ୱାଦଶ ଅଧ୍ୟାୟରେ କଥା କୁହାଯାଇଛି ଭକ୍ତି ଯୋଗରେ ଅଦେଷ୍ଟା ସର୍ବ ପ୍ରଧାନ ମୈତ୍ର କାରଣ ହେବ ସେ ସମସ୍ତ ପ୍ରତି ବିଦ୍ୟତା ବ୍ୟବହାର କରୁଛି କରୁଣା ମୋତେ କରୁଣା କୁହାଯାଉଛି ଅଦେଷ୍ଟା ସର୍ବ ମୈତ୍ର କାରଣ ହେଉଛି ଆଉ ନିର୍ମମ ନିରହଙ୍କାର ନିରମ ମାନେ ସମୃତି ଭଗବାନ କୃଷ୍ଣଙ୍କ ଆମର ବୋଲତେ କିଛି ନାହିଁ ଏ ସବୁର ମାଲିକ ହେଉଛି କୃଷ୍ଣ କୁହାଯାଉଛି କିନ୍ତୁ ଆମେ ଏଠାରେ ଯାହା କିଛି ପାଉଛୁ ବହୁତ ମୋର କରୁଛୁ ସଂସାର ଏ ଯାହା କିଛି ଦେଖୁଛ ସେ ସବୁ ମୋର ତେଣୁ ସେଥିପାଇଁ ଆମର ଏ ଯେଉଁ ମୋହ ଆସୁଛି ମୋହ ଆସୁଛି ଇଏ ହେଉଛି ଆମର ଦୁଃଖର କାରଣ କରାଯାଉଛି ଆଉ କିଛି ନାହିଁ କରାଯାଉଛି କିନ୍ତୁ ସବୁ କିଛି ଭଗବାନର କରାଯାଉଛି ଯେତେବେଳେ ଭକ୍ତ ସେ ଦେଖେ ସେ ଦୃଷ୍ଟିରେ ଦେଖେ ଭଗବାନଙ୍କ ସବୁ କିଛି ଆମର କିଛି ନାହିଁ କରାଯାଉଛି କିନ୍ତୁ ବିଷୟ ଲୋକ ଦେଖେ ସେ ସବୁକିଛି ମୋର ତେଣୁ ପ୍ରକୃତ ପକ୍ଷେ ଆମେ ଯଦି ଦେଖିବା ଏଠାରେ କିଛି ଜିନିଷ ଆମର ନାହିଁ। ଏଇ ଯେଉଁ ମନ୍ଦିର ହେଉଛି ଘର କାହା ତିଆରି ହେଇଯାଉଛି ଏସବୁ ଯେଉଁ ଜିନିଷ ତିଆରି ହେଇଛି ମାଟିରେ ଆମେ ଦେଖୁଛୁ କି ତାକୁ ଦେଇ ମରୁଥିବ ପାଉଛି ଯେଉଁ ମାଟି ତା ପଥର ଗୋଟେ ଦିଆହେଇଛି ତାକୁ ସୃଷ୍ଟି କିଏ କରିଛନ୍ତି? ଭଗବାନ ସୃଷ୍ଟି କରିଛନ୍ତି ଆମେ ଆକୁ ସୃଷ୍ଟି କରିପାରିବୁ ଆମେ କିଛି କରିପାରିବୁନି କୁହାଯାଉଛି ଗୋଟିଏ ମାଟି ମଧ୍ୟ ତିଆରି କରିପାରିବୁ ଭଗବାନଙ୍କୁ କୁହାଯାଉଛି ଏ ସମୃଦ୍ଧି ହେଉଛି ଭଗବାନ କୁହାଯାଉଛି କିନ୍ତୁ ଆମେ ସେ ଦୃଷ୍ଟିରୁ ଦେଖିବାକୁ ପଡ଼ିବ ଏ ପରିବାରର ସବୁକିଛି ମାଲିକ ହେଉଛି ଭଗବାନ କୁହାଯାଉଛି ଭକ୍ତ ସେଇ ଦୃଷ୍ଟିରେ ଦେଖେ ଏ ସବୁଥିରେ ମାଲିକ ହେଉଛି ଭଗବାନ ଆମେ ମାଲିକ ନୁହଁ ଆମେ ତାଙ୍କର ସେବକ କୁହାଯାଉଛି ସେବ ସେବକ ଏଇ ଭାବରେ ମୁଁ ଦେଖିବାକୁ ପଡ଼ିବ ମାଲିକ ସେ ତେଣୁ ଆମର ସେବକ ତେଣୁ ଆମର କାମ ହେଲା ତାଙ୍କର ସେବା କରିବାକୁ ପଡ଼ିବ ତାହେଲେ ଏଇ ସେବାର ଆନନ୍ଦ ମିଳିବା ତେଣୁ ସିଏ ଆମ କଥା ଦେଖିବାକୁ ପ୍ରଭୁ ବୃକ୍ଷ ସମ୍ବନ୍ଧ ଦେଖିପାରୁଛୁ ଏଠି ଯେଉଁ ସମ୍ବନ୍ଧ ଆମେ ସ୍ଥାପନ କରିଛୁ ଏ ଜାଗତିକ ଜଗତରେ ସମ୍ବନ୍ଧ କରିଛୁ ଏ ଜଣା ସମ୍ବନ୍ଧ କୁହାଯାଉଛି କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନ କୃଷ୍ଣ ହେଉଛନ୍ତି ଆମର ପିତା ଆମେ ତାଙ୍କର ସନ୍ତାନ ଦାସ କୁହାଯାଉଛି ବିଭିନ୍ନ ପ୍ରକାର ସମ୍ବନ୍ଧ ଅଭିଜ୍ଞ ପ୍ରୟୋଗ କିନ୍ତୁ ଆମେ ଯେଉଁ ସମ୍ବନ୍ଧ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧ କରୁ ତାକୁ ଦୂର କରିଛୁ ଦୂତ ଆମକୁ ଚୁଡ଼ି ଦେଇଥାନ୍ତି ତୁମେ କିଏ ସେ ତୁମେ କୃଷ୍ଣକୁ ପ୍ରସ୍ତୁତ କରାଉଛି
କୃଷ୍ଣଙ୍କ ବସ୍ତୁ ଏବଂ କୃଷ୍ଣଙ୍କ ସେବା କ'ଣ ଦେବା ପରେ ହେଉଛି ପ୍ରକୃତି ସମ୍ବନ୍ଧ କିନ୍ତୁ ଏକାଠି ସମ୍ବନ୍ଧ ଆମେ ଦେଉଛୁ ପିତାପୁର ସମ୍ବନ୍ଧ ପ୍ରଭୁପୁତ୍ର ସମ୍ବନ୍ଧ ପରାପର ସମ୍ବନ୍ଧ ଏସବୁ ସମ୍ବନ୍ଧ ଯଦି କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧ ନ ହେବ କିନ୍ତୁ ଉଭୟ ତେଣୁ ଗୁରୁଦେବ ଆମକୁ ଏହି ସମ୍ବନ୍ଧରେ ସମ୍ମିଳିତ କରିଛନ୍ତି ତାପରେ ଅଭିଜ୍ଞ ଅଭିଜ୍ଞ ହେଉଛି ଭକ୍ତି କୁହାଯାଉଛି ଭକ୍ତିମାନେ ଭଗବାନ ସେବା କର୍ମଯୋଗ ଜ୍ଞାନଯୋଗ ଧ୍ୟାନଯୋଗ ଏଥିରେ ତ ଭଗବାନ ପାଇଁ କରିବାକୁ କୁହାଯାଉଛି ଭକ୍ତିଯୋଗ ଭକ୍ତିଯୋଗ ସେ ହେଉଛି ମହାନ ଧର୍ମ ଭକ୍ତିମାନେ ଭଗବାନ ସେବା ଭକ୍ତିମାନ କହିଥାନ୍ତି ଏଠାରେ ମଧ୍ୟ ଭକ୍ତି ତ ଏ ସବୁ ତେଣୁ ବିଦୁର ଯେ ସେ ଜାଣିଥିଲେ କ'ଣ ମହାନ ମହାନ ବୈଷ୍ଣବ ଥିଲେ କୃଷ୍ଣଙ୍କର ଅଧ୍ୟା କରାଯାଉଛି ଧର୍ମା ଥିଲେ ସେ ଧର୍ମା ଥିଲେ ସବୁ ସେ ଜାଣିଛନ୍ତି ତେଣୁ ସେ ଶିକ୍ଷା ମଧ୍ୟ ଆମକୁ ଶିକ୍ଷା ଦେଉଛନ୍ତି ତାପରେ ଆମର ଦରକାର କ'ଣ ହେଉଛି ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ ଯେଉଁଟା ଅନ୍ତିମ ଲକ୍ଷ୍ୟ ହେଉଛି ଆମେ କୃଷ୍ଣ ପ୍ରେମ ସେ ବିଷୟରେ କାଲାନ୍ଦ ଭକ୍ତି କଥା ସବୁ ଦିଆଯାଇଛି, ସବୁ କୁହାଯାଇଛି ଯେ ରାଧାର ଭକ୍ତ ଯେଉଁମାନେ ଅଛନ୍ତି ତେଣୁ ବୀରମଙ୍ଗଳ କଥାଟା କୁହାଯାଏ, ଯେଉଁ କହନ୍ତି ରାଧାର ଭକ୍ତି ବୀରମଙ୍ଗଳ କଥା କୁହନ୍ତି। ବୀରମଙ୍ଗଳ ବିଷୟରେ ଆପଣମାନେ ଜାଣନ୍ତି, ସିଏ ଅତ୍ୟନ୍ତ ସ୍ମରଣୀୟ ଥିଲା କୁହାହଉଛି। ଏଭଳିକି ତାର ପିତୃ ସାହାଯ୍ୟରେ ସେ ମଧ୍ୟ ସେ ଏକ ବିଷୟ ଘର ପାଉଥିଲା, ତା ନାଁ ହେଲା ଚିନ୍ତାମଣି ବିଷୟ। ତେଣୁ ପିତୃ ସାହାଯ୍ୟରେ ମଧ୍ୟ ସେ ତା ପାଖକୁ ପଳେଇ ଯାଇଛି। ତେଣୁ ସୁବର୍ଣ୍ଣ ସମୟରେ ଏଇଟା ନଦୀଟା ପ୍ଲାବିତ ହେଇଯାଇଛି, ବନ୍ୟା ହେଇଯାଇଛି, କିନ୍ତୁ ସେ ପାଖକୁ ଯିବା ପାଇଁ ଭୟଙ୍କ ଶରୀରକୁ ମାନେ ଚିନ୍ତା କରିନି କିପରି ଭାବରେ ତା ସହିତ ସାକ୍ଷାତ କରିବ, ସେଥିପାଇଁ ସେ ନଦୀ ହାରିବାକୁ ଯାଇଛି। ଗୋଟେ ସଫଳତା ବସି ତା ଦ୍ୱାରା ସବୁ ଯାଇଛି। ତାପରେ ପୁଣି ଯେତେବେଳେ ଚିନ୍ତାମଣି ବେଶିଆ ଗୁରୁ ପାଖରେ ପହଞ୍ଚି ସେ ଭିତରକୁ ଯିବା ପାଇଁ ସେ ଦେଖିଲା ଦୌଡ଼ି କଥା ସବୁ ଦେଖିଯାଏ, ଯାହା ହଉ ଏଣିଆ ହଉ ସେତେବେଳେ ଚିନ୍ତାମଣି ବେଶିଆ ଆଗରେ ପହଞ୍ଚି ଚିନ୍ତାମଣି ବେଶିଆକୁ ଦେଖିଲା ପରେ ବେଳେ ବେଳେ ବେଶିଆମାନେ ମଧ୍ୟ ଉପଦେଶ ଦିଅନ୍ତି। ସୀତା କହିଲା ତୁମେ ଏ ପ୍ରକାର ଅନ୍ଧକାର ରାତି ବର୍ଷା ଝଡ଼ ତପାସ ଚାଲିଛି, ଏସବୁ ସମ୍ମୁଖୀନ ହେଇକି ନିଜ ବିପନ୍ନ ପକ୍ଷରୁ ଦୁର୍ବଳ ଆସ ମୋ ସହିତ ସଂଗ୍ରାମ କରିବା ପ୍ରକୃତିରେ ଯେ ଚିନ୍ତା ମାନେ ଭଗବାନ ତାଙ୍କ କଥା ତୁମେ ଚିନ୍ତା କରୁନ ତା ସେଠି ଉତରେଇଛି। ଆକ୍ଚୁଆଲି ସେ ତ ସାଧାରଣ ଭକ୍ତ ନଥିଲା, ତେଣୁ ସାଙ୍ଗେ ସାଙ୍ଗେ ସେ ତାକୁ ତ୍ୟାଗ କରି ସେ ବୃନ୍ଦାବନ ଯିବାକୁ ଚାହିଁ ବୃନ୍ଦାବନ ଯେତେବେଳେ ଚାହିଁଲା ସେ ଯାଉଛି। ତେଣୁ ସେ ଦେଖିଲା ପୂର୍ବ ଅଭ୍ୟାସ କରିଛି ଜଣେ ସ୍ତ୍ରୀଲୋକ ସେ ପୁଷ୍କରରେ ସ୍ନାନ କରିକିରି ସେ ତା ଘରକୁ ଯିବ, ସେ ସ୍ନାନ କରୁଛି ତେଣୁ ଦେଖିଲା ସୁନ୍ଦରୀ ସ୍ତ୍ରୀଲୋକ ସେ ଗାଧୋଉଛି, ତା ଚପିଟା ତା ପଡ଼ିଗଲା। ତେଣୁ ସେ ବୃନ୍ଦାବନ ଯୁବକ ସେ ସ୍ତ୍ରୀଲୋକ ସ୍ନାନ କରିବା ତା ଘରକୁ ଗଲା, ବିଡ଼ବଳ ତା ପଛେ ପଛେ ଭଗବାନ କଲା। ତେଣୁ ସେ ଯେତେବେଳେ ଯାଇକି ଘରେ ପହଞ୍ଚି ତାର ସ୍ୱାମୀକୁ କହିଲା ଯେ ଜଣେ ସାଧୁ ଆସୁଛନ୍ତି, ତେଣୁ ତାଙ୍କ ସ୍ୱାମୀ ମଧ୍ୟ ଭକ୍ତ ଥିଲେ। ତେଣୁ ସେତେବେଳେ ଠିକ ଅଛି ସାଧୁଙ୍କର କ'ଣ ଦରକାର ତାକୁ ଟିକେ ବୁଝ। ତେଣୁ ଯେତେବେଳେ ବିଲମଙ୍ଗଳ ତାଙ୍କ ଘରକୁ ଗଲା, ତେଣୁ ଶ୍ରୀଲୋକଟି ତାଙ୍କୁ ପ୍ରଣାମ କଲା, କ'ଣ କଲା ଆପଣ କ'ଣ ଦରକାର। ତେଣୁ ସେତେବେଳେ ମଧ୍ୟ ତା ସ୍ୱାମୀ ମଧ୍ୟ ପାଖରେ ଆସି ବସିଛି, ତେଣୁ ସେତେବେଳେ ବିଲମଙ୍ଗଳଟା ବୁଦ୍ଧି ଆସିଲା, ଆରେ ବାବା ମୁଁ ପୁଷ୍କରକୁ ଦେଖିବାକୁ ବୃନ୍ଦାବନ ଯିବା ଲୋକ, ମୁଁ ବର୍ତ୍ତମାନ ଆକୃଷ୍ଟ ହେଇଯାଇଗଲି ମାୟା ଦ୍ୱାରା, ତେଣୁ ଏଥିପାଇଁ ଦାୟିତ୍ୱ ହେଉଛି ଏଥିପାଇଁ ହେଉଛି ଚପୁ। ତେଣୁ ସେ କହିଲା ଯେ ମୋତେ ଗୋଟେ କଣ୍ଟା ଦିଏ। ତେଣୁ ସ୍ତ୍ରୀଲୋକ ଭାବିଲା ମଧ୍ୟ ସାଧୁ ଲୋକ ରାସ୍ତାରେ ଯାଉଛି, ତେଣୁ ତାର ଗୋଡ଼ ପଟେ ଦେଖିବା ପାଇଁ କଣ୍ଟାଟି ଦରକାର, ତା ସ୍ୱାମୀ ମଧ୍ୟ ପ୍ରଭୁର ଚିନ୍ତା କଲା। ତେଣୁ ସେ ଯେତେବେଳେ କଣ୍ଟା ତାକୁ ଦେଲା, ସେ ସାଙ୍ଗେ ସାଙ୍ଗେ ତା ଚକୁ ଦିଗକୁ ଫୁଟିଗଲା, ବିଲମ୍ବଳ ଦୁଇଟା ଚକୁ ଫୁଟିଗଲା। ଏ ବିଷୟରେ କୁହାଯାଇଛି କୌଣସି ସାଧାରଣ ଲୋକ ଏହା କରିପାରିବ ନାହିଁ, ସମ୍ଭବ ତେଣୁ ଏଇ ବିଲମ୍ବଳ ଜଣେ ସାଧାରଣ ଭକ୍ତ, ସେ ରାଧାର ଭକ୍ତ କୌଣସି ପ୍ରକାର ସେ ମାୟା ପ୍ରତି ଆକୃଷ୍ଟ ହେଇଯାଇଛି, କିନ୍ତୁ ବର୍ତ୍ତମାନ ସେ ବୁଝିପାରୁଛି ଏଇ ଚପୁଟା ଯୋଗୁଁ ଏତେ ପାଲା ହେଉଛି, ସେ ସାଙ୍ଗେ ସାଙ୍ଗେ ଚପୁ ମଡ଼େଇଦେଲା। ତାପରେ କୃଷ୍ଣ ଆସି ପହଞ୍ଚିଗଲେ ତାଙ୍କ ପାଖରେ, ଆଉ ବାଡ଼ିଟିଏ ଦେଲେ କହିଲେ ଚୁଟା ଯୋଗ ବୃନ୍ଦାବନ ସେ ଆସି, ତେଣୁ କୃଷ୍ଣଙ୍କୁ ବାଡ଼ିଦେଲେ ସେ ବାଡ଼ି ସାଙ୍ଗେ ବୃନ୍ଦାବନ ଯାଇଛି। ତେଣୁ ଯେତେବେଳେ କୃଷ୍ଣ ବୃନ୍ଦାବନ ପାଖ ଯେତେବେଳେ ହେଇଗଲେ ସେତେବେଳେ କୃଷ୍ଣ କହିଲେ ବୃନ୍ଦାବନ ହେଇଗଲେ, ତେଣୁ ସେ ଚାଲିଯାଉଛନ୍ତି। ସେତେବେଳେ ବିଲମ୍ବଳ କହିଛି ଯେ ତୁମେ ପଳେଇଯିବ କହୁଛ ତ ଠିକ ଅଛି, ତୁମ ହୃଦୟ ମଧ୍ୟରୁ ପଳେଇଯିବ, ମୋ ହୃଦୟରେ ତୁମକୁ ବାନ୍ଧି ଦେଇଛି, ତୁମେ ଏଠୁ ତାଙ୍କୁ ଶିକ୍ଷା ମିଳୁଛି। ପ୍ରକୃତ ପକ୍ଷେ ଭଗବାନ ତ ସମସ୍ତ ହୃଦୟ ଭିତରେ ଅଛନ୍ତି, ଈଶ୍ୱର ସର୍ବଭୂତାନ ହୃଦୟ ଅର୍ଜୁନ ଭ୍ରାମଣ ସର୍ବଭୂତାନ ଜଗତଧାରଣ ନାହିଁ, କିନ୍ତୁ ଭଗବାନ ତ ସମସ୍ତ ହୃଦୟରେ ଭଗବାନ ଆମକୁ ବିଭିନ୍ନ ପ୍ରକାର ଯନ୍ତ୍ର ଦେଇଛି ଆମେ କରୁଛୁ କରୁଛୁ, କିନ୍ତୁ ଯେତେବେଳେ ଭଗବତ ଦେଖୁଛନ୍ତି ତାର ସେ କଥା ଦୃଷ୍ଟି ଅଛି, ସେ ହେଉଛି ବଡ଼ କଥା, ତେଣୁ କେଉଁମାନେ ଦେଖିପାରୁଛନ୍ତି। ତେଣୁ ଏ ଦୃଷ୍ଟାନ୍ତ ଭକ୍ତିର ଜରୁରୀରେ ତାକୁ ସର୍ବପ୍ରତ ଦେଖା ପ୍ରଲାପ କରିଛନ୍ତି। ତାର ଅଭ୍ୟାନ୍ତିକ ଭକ୍ତି ଅଛି ସେ ଭଗବାନ ସ୍ୱରୂପ ସ୍ଥାପନ ଜଗବନ୍ଧି ନଦେ ଯେ ତାହାନ୍ତି ସର୍ବଦୈ ତାର ଇଷ୍ଟ ଦେଖୁଛି ସେ ଭଗବାନ ସବୁ ଦେଖୁଛି କି ଦେଖୁଛି ସେ ସେ କଥା ଶୁଦ୍ଧ ଭକ୍ତ ଦେଖିପାରୁଛି। ତେଣୁ ଆମକୁ ସେଇ କ୍ୱାଲିଟି ଆମକୁ ନିଜକୁ କ୍ୱାଲିଫାଏ ଯୋଗ୍ୟ କରିବା ପଡ଼ିବ ଯାହାଦ୍ୱାରା ଭଗବାନଙ୍କୁ ଦେଖିପାରିବା ପର ଅଛି। ତେଣୁ ସେଥିପାଇଁ ଏଇ ଶୁଦ୍ଧ ଭକ୍ତ ଯେଉଁମାନେ ଅଛନ୍ତି ତାଙ୍କ ଆନୁଗତ୍ୟରେ ଆମକୁ ଭୋଜନ କରିବା ପଡ଼ିବ ତାଙ୍କୁ ଶ୍ରବଣ କରିବାକୁ ପଡ଼ିବ ସେ କଥା ଅଛି ତାଙ୍କ ନାଟି ଦେଖିପାରିବେ। ତେଣୁ ବିଲମଙ୍ଗଳ ସେ ସାଧାରଣ ଭକ୍ତ ନଥିଲା ସେ ତେଣୁ ସେ ଏକଥା ଭଗବାନ କହିଲେ ସେ ମଧ୍ୟ କିଛି ପାଞ୍ଚ ବର୍ଷ କାଳ ରହିଛି ଏଠାରେ ବୃନ୍ଦାବନରେ ସେ ମଧ୍ୟ ତାଙ୍କର ବହୁ ଗୀତ ଲେଖିଛନ୍ତି ଆମ ପରିବେଶ ବିଲମଙ୍ଗଳ ବଡ଼ ସୁନ୍ଦର ଗୀତ ସେ ଲେଖିଛନ୍ତି ସବୁ ଯେଉଁଟାକି ଆପଣ ଜଣେ ସାଧାରଣ ଭକ୍ତ ଲେଖିପାରିବେ ନାହିଁ ତେଣୁ ସେ ଏତେ ଉନ୍ନତ କରନ୍ତି ସେ ହେଉଛି ରାଧାଙ୍କ ଭକ୍ତ କୁହାଯାଉଛି ସେ ଭକ୍ତ କହିବେ ରାଧାଙ୍କ ସ୍ତରରେ ରାଧାକୃଷ୍ଣ ପୂଜା କରିପାରିବେ ସାଧାରଣ ଭକ୍ତି ସ୍ତରରେ ପ୍ରଭୁପାତ କହିଛନ୍ତି ଯେ କି ଆପଣ ପ୍ରଥମେ ଲକ୍ଷ୍ମୀନାରାୟଣ ଲକ୍ଷ୍ମୀନାରାୟଣ ଅଛନ୍ତି ଲକ୍ଷ୍ମୀ ପୂଜା କରିବା ପ୍ରଥମ ଅବସ୍ଥା କୁହାଯାଏ ତାପରେ ସେ ଉନ୍ନତ କଲେ ଯେ ରାଧାକୃଷ୍ଣ ପୂଜା କରିବେ ଆମେ ରାଧାକୃଷ୍ଣ ପୂଜା କରିବା ପୂର୍ବରୁ ଲକ୍ଷ୍ମୀଙ୍କ ଆମର ଯେଉଁ ନାରଦ ପଞ୍ଚରାତ୍ର ବିଧି କୁହାଯାଇଛି ସେଟା ଏ ଲକ୍ଷ୍ମଣ ପୂଜା କରିବା ପରେ ତାପରେ ଉନ୍ନତ ହେଲେ ରାଧାକୃଷ୍ଣ ପୂଜା ରାଧାକୃଷ୍ଣ ପୂଜା କରିବାର ସ୍ୱତନ୍ତ୍ରତା ନାହିଁ ସେ ହେଉଛି ରାଧାଙ୍କ ଭକ୍ତ ସ୍ତର କରାଯାଉଛି ତେଣୁ ସେ ସ୍ତର ଲାଭ କରିବାକୁ ହେଲେ ଆମକୁ ଆଉ ଉନ୍ନତ ହେବାକୁ ପଡ଼ିବ ଯେଉଁମାନେ ଭକ୍ତ ଶୁଦ୍ଧ ଭକ୍ତ ସେମାନେ ସେ ସ୍ଥିତିରେ ଥାନ୍ତି ସେ ସର୍ବଦା ଭଗବାନ ଦେଖିପାରେ ତେଣୁ ଆମେ ତ ହେଉଛୁ ଯାହାକୁ ଆଉଛି ଇଏ ବୌଦ୍ଧ ଜଗତ ଯାହାକୁ କହନ୍ତି ଜଳ ଜଗତ ଆଉ ଏଠାରେ ଆମେ ପଡ଼ିଯାଇଛୁ କହୁଛି ଆମର କିଛି ସ୍ୱୀକୃତି ନାହିଁ ଏ ସ୍ୱୀକୃତି ଯୋଗୁଁ ଏଠାର ଗୁରୁଙ୍କ ଦର୍ଶନ ହେଇଯାଇଛି ଯେଉଁ ଗୁରୁଦେବ କୃପା କରିକି ଆମକୁ ସେ ଗ୍ରହଣ କରିଛନ୍ତି କିନ୍ତୁ ତାଙ୍କ ଆନୁଗତ୍ୟରେ ଆମକୁ ସାଧାରଣ ଭୋଜନ କରିବାକୁ ପଡ଼ିବ କୁହାଯାଉଛି ତାହେଲେ ଆମେ ଆସ୍ତେ ଆସ୍ତେ ଉନ୍ନତ ହେବା ଚେତ ତର୍ପଣ ମାଚରଣ ଭବ ମା ବାବାଙ୍କୁ ନିର୍ମାଣ ଶ୍ରେୟ କରିବ ସୁବିଧା ମିଳନ ବିଦ୍ୟା ଜୀବନ ଆନନ୍ଦ ଆବୃତ୍ତି ବର୍ଦ୍ଧନ ପ୍ରତିବର୍ଦ୍ଧନ ନାମ ଆମେ ଏଇ ହୃଦୟ ମଧ୍ୟରେ କେତେ ଜନ୍ମର ମହିଳାରେ ଗଦା ହେଇଛି ପାହାଡ଼ କରି ଗଦା ହେଇଛି କିନ୍ତୁ ସହଜରେ ସଫା ହେଇପାରିଛି ଯାହା କୁହାଯାଉଛି ପାହାଡ଼ରୁ ସବୁ ପ୍ଲାଷ୍ଟିକ କରାହେଉଛି ତାପରେ ପାହାଡ଼ ଭାଙ୍ଗୁଛି ସେହିପରି ଭାବରେ ଆମକୁ ପ୍ଲାଷ୍ଟିକ କେମିତି କରିବାକୁ ପଡ଼ିବ ଉଦ୍ଦେଶ୍ୟ ହେଉଛି ଏଇ ସାଧୁ ସମୟ କରିବାକୁ ପଡ଼ିବ ନାମ କରିବାକୁ ପଡ଼ିବ ତାହେଲେ ଆମର ଯେଉଁ ହୃଦୟର ମହିଳା ଅଛି ସେଟା ସଫା ହେବ ତାପରେ ଭବ ମହା ତାବା ପ୍ରେମିତାପଣ ଏଠି ଆମେ ସମସ୍ତେ ସର୍ବଳ ଅବସ୍ଥାରେ କୁହାଉଛୁ ତାପରେ ଆମେ ପ୍ରତିଦିନ ହେଉଛୁ କୁହାଉଛୁ ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ଇତିହାସରେ ଦକ୍ଷିଣ ହେଉଛି ଏଠାରେ ଦୁଃଖ ଅଛି କ'ଣ ଜନ୍ମ ମୃତ୍ୟୁ ଦ୍ୱାରା କାର୍ଯ୍ୟ ଅଛି ଯେତେବେଳେ ଆମେ ଏଇ ଭଗବାନ ଦୀପ ନାମ କୀର୍ତ୍ତନ କରିବା ହରେ କୃଷ୍ଣ ହରେ କୃଷ୍ଣ ଆମର କିଛି ଯୋଗ୍ୟତା ନାହିଁ ଏ ଯୋଗ୍ୟତା ଲାଭ କରିବାକୁ ହେଲେ ଆମେ ଏଇ ଭଗବାନ ଦୀପ ନାମ କୀର୍ତ୍ତନ କରିବାକୁ ଉଗ୍ର ମାଂସ ଖାଉଛି ସେ ମଧ୍ୟ ଏ ସ୍ଥିତିରେ ପାଇଅଛି ଯଦି ଜୁହାକେ ବର୍ତ୍ତମାନ ନାମ ଯାହାର ଜୁହାର ଅଗ୍ରେ ଭଗବାନ ସମସ୍ତ ବୈଦିକ ସାହିତ୍ୟ ସେ ଅଧ୍ୟୟନ କରିବାକୁ ପାଉଛି କେବଳ ଭଗବାନ ଦୀପ ନାମ କୀର୍ତ୍ତନ କରିବେ ଆମେ ଦେଖିବା ନାମାଚାର୍ଯ୍ୟ ହରିଦାସ ଠାକୁର ସେ କ'ଣ କହୁଛନ୍ତି ଚବିଶ ଘଣ୍ଟା ଭଗବାନ ଦୀପ ନାମ କୀର୍ତ୍ତନ କରୁଥିଲେ ମହାପ୍ରଭୁ ପ୍ରତିଦିନ ତାଙ୍କ ପାଖକୁ ଯାଇ ଦର୍ଶନ ଦେଉଥିଲେ ପୁରୀ ଧାମରେ ଆପଣ ଦେଖନ୍ତୁ ଯେଉଁଟା ଆସି ଦେବ ଅଛି ସେଇ ଜାଗାରେ ହରିଦାସ ଠାକୁର ଥିଲେ ମହାପୁର ତ ଥିଲେ ସେଇଠି କାଶୀ ମିଶ୍ରଙ୍କ ଘର ପାଖରେ ଥିଲେ ସେ ପ୍ରତିଦ୍ୱନ୍ଦ୍ୱୀ ଯାଆନ୍ତି ମହାପୁର ବରଦାସ ଠାକୁର ତାଙ୍କୁ ଦର୍ଶନ ଦିଅନ୍ତି ଏବଂ ତାଙ୍କୁ ତାଙ୍କ ପ୍ରସାଦ ପଠେଇ ଦିଅନ୍ତି ଗୋବିନ୍ଦ ରାୟ କିନ୍ତୁ ସେ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ କରିଥିଲେ ତାଙ୍କର ଯେଉଁ ଅପରଗ୍ରହ ହେଲା ମୋର ଅସୁସ୍ଥ କଣ ଅସୁସ୍ଥ ହେଇଛି ନା ଦେହ ଅସୁସ୍ଥ ହେଇଯାଇଛି ଆଜ୍ଞା ମୁଁ ଭଗବାନ ଦିବ୍ୟନାମ କୀର୍ତ୍ତନ କରିପାରୁ ସିଦ୍ଧ ହେଇଯାଇଛ ନା ଭଗବାନ ନାମ କୀର୍ତ୍ତନ କରିବା କଣ କଥା ହଉଛି ତେଣୁ ସେ ସେଠି କହିଲେ ଆପଣ ତ ସବୁ ଜାଣନ୍ତି ଯେ ମୋର ଗୋଟେ ପ୍ରାର୍ଥନା ରକ୍ଷା କରିବେ ନା କଣ ରକ୍ଷା କରିବେ ନା ମୁଁ ଚାହୁଁଛି ସଦତ୍ୟାଗ କରିବା ପାଇଁ ଆପଣ କୃପା କରନ୍ତୁ ସମସ୍ତେ ଆସିଲେ ସମସ୍ତେ ହରିଦାସ ମହାପ୍ରଭୁ ଦର୍ଶନ କଲେ ତାଙ୍କର ପାଦ ଗୌତମ ଛାତି ରଖିଲେ ଭଗବାନଙ୍କୁ ଦର୍ଶନ କରି ଏଇ ସ୍ଥିତି ସେ ଲାଭ କଲେ ହରିଦାସ ଠାକୁର ସେ ତାଙ୍କର ପୂର୍ବଜନଙ୍କ କଥା ସେଥିଲାଗି ହରିଦାସ ଠାକୁର ବ୍ରହ୍ମା ଥିଲେ ସେ ବ୍ରହ୍ମ ହରିଦାସ ଠାକୁର ଆସୁଛି ସେ ମଧ୍ୟ ଭଗବାନ ଦେବନାମ ପ୍ରଥମ କରୁଥିଲେ ସବୁ ଜାଣିଛନ୍ତି କୁହାଯାଉଛି ତେଣୁ ଆମକୁ ଏଇ ସୁଯୋଗଟା ଦେଇଛନ୍ତି ଗୁରୁଦେବ ଦେଇଛନ୍ତି କୃପା କରି ସମଗ୍ରରେ ଏଇ ଭଗବାନ ଦେବନାମ ସଂକୀର୍ତ୍ତନ କରୁଛନ୍ତି ଆଉ କିଛି ନାହିଁ ଆମେ ସମସ୍ତେ ଯେତେବେଳେ କୁହାହେଉଛି ଯାରେ ଦେଖେ ତାରେ କୁହ କୃଷ୍ଣ ଉପଦେଶ ମୋର ଆଜ୍ଞା ଗୁରୁ ଜ୍ଞାନ ତାରେ ଦେଶ ସମସ୍ତେ ଘରେ କୃଷ୍ଣ ଆଉ କିଛି ନାହିଁ ଭଗବାନ ଦେବନାମ ଗୁରୁ ମୁଖରୁ ଯେ ଶୁଣିଛ ସେ ହରିଦାସ ଠାକୁର ତାଙ୍କୁ ମହାପ୍ରଭୁ ଦର୍ଶନ ଦେଲେ ଏବଂ ହରିଦାସ ଠାକୁର ସେ ଭଗବାନଙ୍କର ଯାହା କୁହାହେଉଛି ନାମ କୀର୍ତ୍ତନ କଲେ ମହାପ୍ରଭୁଙ୍କ ପାଦ ପଦ୍ମ ଧ୍ୟାନ କଲେ ସଦତ୍ୟାଗ ସେ ନାମ ଅଛନ୍ତି ହରିଦାସ ଠାକୁର ତାପରେ ମହାପ୍ରଭୁ ତାଙ୍କ ଶବ୍ଦ ଧରିକି କାନ୍ଦିଛନ୍ତି ଖୁନ୍ଦନ କରିଛନ୍ତି ହରିଦାସ ଠାକୁର ଯେଉଁଠି ତାଙ୍କର ଦିଆଯାଇଛି ସମାଜ ମଧ୍ୟରେ ସେଠି ନିଜେ ମଧ୍ୟ ସେ ଭିକ୍ଷା କରିଛନ୍ତି ଆଉ ଆମକୁ କିଛି କଳିଯିବା ପାଇଁ କିଛି ନାହିଁ ହରେ ନାମ ହରେ ନାମ ହରେ ନାମ କଳ ନାସ୍ତେ ଓ କଳ ନାସ୍ତେ ସମସ୍ତ ଶାସ୍ତ୍ର ମତେ ପ୍ରତିଦିନ କୌଣସି ସମୟରେ ଆମେ ଏଇ ନାମ ତାହେଲେ କ'ଣ ହେଉଛି ଆମେ ଆସ୍ତେ ଆସ୍ତେ ଉନ୍ନତି କରିପାରିବା କିଛି ନାହିଁ ଭଗବାନ ପ୍ରସାଦ କର ଭଗବାନ ନାମ ନିଅ ସାଧୁ ସଂଘ ଏ ତିନିଟା ଜିନିଷ ପ୍ରତିଦିନ ସାଧୁ ସଂଘ ନାମ କୀର୍ତ୍ତନ ଘର ସେବା ଶ୍ରୀମୂର୍ତ୍ତିର ସଦା ସେବା ଘରେ ଲାଭ କରିବା ତାହେଲେ ଆମେ ଭାରତ କୀର୍ତ୍ତନ ଏ ଶିକ୍ଷାରେ ଆମକୁ ଦିଆଯାଇଛି ଏଠି ଆମେ ଦେଖିବା ଦୁର୍ଯ୍ୟୋଧନ କେତେ ଗର୍ଭଧାର ଥିଲା ସେ ଅଧିଷ୍ଠା ସର୍ବପ୍ରଦାନ ସର୍ବଦାନ ମୈତ୍ର କାରଣ ଅଛି ତାପରେ ନିରହଙ୍କାର ନିରଙ୍କାର ଅହଙ୍କାର କେବେ ତାହେଲେ ସେ ମୋର ପ୍ରିୟ ଭଗବାନ ଏଇମାନେ ଯୋଗ ବିଶେଷ କରି ସାଧୁ ନିନ୍ଦା କେବେ କରୁ ସେ ଅତ୍ୟନ୍ତ ପ୍ରଦତ୍ତ ଭଗବାନଙ୍କ ଏଇମାନେ ପ୍ରିୟ ଭଗବାନ ପ୍ରିୟ ତ ଏଇମାନେ ନା ଏମାନେ ଥିଲେ ପ୍ରିୟ ଯୁଧିଷ୍ଠିର ଆଉ ତାଙ୍କର ଅର୍ଜୁନ ଭୀମ ଏମାନେ ସବୁ ପ୍ରିୟ ତାଙ୍କ ତାଙ୍କ ଦାୟିତ୍ୱ ସେ ଭଗବାନ ଦେଇଛନ୍ତି ଭଗବାନ ଦେଇଛନ୍ତି କିନ୍ତୁ ତାଙ୍କୁ ଦୁଃଖ ସେଇଆ ପାଇଁ ଅତ୍ୟନ୍ତ ଦୁଃଖ ହେଲେ ମଧ୍ୟ
କିଏ କରିବେ ସେଇମାନେ ନଷ୍ଟ ହେଇଗଲେ ସବୁ ନଷ୍ଟ ହେଇଗଲେ ତେଣୁ ସୁରକ୍ଷିତ ହେଲା ବିରାଟ ଯୁଦ୍ଧ ଆଇଲାନି କାହିଁକି ଭଗବାନ ଦେଖିଦେଇ ଏମାନଙ୍କର ସବୁକି ଥିଲା କୁହାହଉଛି ଅନେକ ସମ୍ପତ୍ତି ଥିଲା ଅନେକ ଯାହାକୁ ଶକ୍ତିଶାଳୀ ଯୁଦ୍ଧ ଥିଲେ ସବୁ ନଷ୍ଟ ହେଲେ ଭଗବାନ କେତେ ଥିଲା କେତେ ଆମକୁ କେତେ ପ୍ରକାର ଚେଷ୍ଟା କରିଥିଲା ମାରିବା ପାଇଁ ରକ୍ଷ ହରି ମାରେ କିଏ ମାରେ ରଖିକି ଭଗବାନ ଚାହିଁ ରକ୍ଷା କରିବା ପାଇଁ କିଏ ମାରିପାରିବ ଭଗବାନ ଯଦି ଚାହିଁ ମାରିବା ଭଗବାନ ସବୁ କିଛି ଜିନିଷ ହେଉଛି ମାନେ ଯାହା କୁହାଉଛି ଭଗବାନ ଯାହା କର ଏପରିକି ଅସୁରମାନଙ୍କୁ ମାରିଲେ ମଧ୍ୟ ଅସୁରମାନେ ମୁକ୍ତି ପାଉଛନ୍ତି ଭକ୍ତ ସାଧାରଣତଃ ସେ ମୁକ୍ତି ଚାହୁଁନି ପାଉଛନ୍ତି କିନ୍ତୁ ଅସୁରମାନେ ମଧ୍ୟ ପାଉଛନ୍ତି କାରଣ ସେଇଟା ତାହାକୁ ଆଉ ଅଧିକ ଭଗବାନ ସବୁ ଜିନିଷ ଗୁଡ଼ା ହେଉଛି ଚିହ୍ନ ପାଉଛି କାରଣ ସମସ୍ତ କାର୍ଯ୍ୟକଳାପ ଚିହ୍ନ ପାଉଛି ତାଙ୍କୁ ଆମେ ବୁଝିପାରିବା ପାଉଛୁ ସେଥିପାଇଁ ଶେଷରେ କ'ଣ କହିଲେ ଯୁଦ୍ଧରେ ଚତୁର ଯୋଗେଶ୍ୱର କୃଷ୍ଣ ଚତୁର ପାଦ ଧନଧର ଚତୁର ଶ୍ରୀ ଦେବ ରୁମାଣୀ ଧନଧର ଯୋଗେଶ୍ୱର କୃଷ୍ଣ ଅଛନ୍ତି ଯଦି ଭକ୍ତ ଅଛି ଅର୍ଜୁନ ଅଛି ପାର୍ଥ ତତ୍ର ସେ ନିଶ୍ଚୟ ସବୁ ବିଜୟ ଲକ୍ଷ୍ମୀ ପାଇବେ ସେ ତାଙ୍କ ନିଶ୍ଚୟ ବିଜୟ ହେବ ଇଏ ହେଉଛି ମନ୍ତ୍ରୀ ମହନ ପଚାରିଛନ୍ତି ଧୃତରାଷ୍ଟ୍ର ସଂଜୟକୁ କ'ଣ ତୋର ମତ ସେଟା ଆସେ କାହିଁକି ଆମେ ନିଶ୍ଚିତ ଭାବରେ ଏଇ ଯେଉଁ ଲକ୍ଷ୍ୟଟା ଆମେ ହାସଲ କରିବା ଆମ ପ୍ରୟୋଜନ କୁହାଯାଉଛୁ କ'ଣ ପ୍ରେମ ସେ ପ୍ରେମ ହୋଇପାରିବ ଭଗବାନଙ୍କର ନାମ କୀର୍ତ୍ତନ କରିବ ଗୁରୁଙ୍କ ନିବେଶରେ ଆଉ ସାଧୁ ସମୟ ଯାହା କରିବ ତା ମିଳିପାରିବ ଜୟ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ଭଗବାନ ଧ୍ରୁବ ମହାରାଜ ଆସନ୍ତି
ଆଲୋଚନା କ'ଣ କରିବେ ସେ ଚାଲୁଥିବା ବିଷୟରେ କ'ଣ କରିବେ